नमो भगवते वासुदेवाय। श्रीमद् भगवद गीतार तृतीय अध्याय माने कर्मजुगरु कौन करते कि भली भगवान अर्जुन को कर्मर विरत नहीं निष्काम कर्म करिया पाई प्रेरणा दौंस एवं कर्म करिवार जेहेतु कठिन एवं कर्म करिकी कर्मरे संतोष लाभ करिवा भी कठिन जी ये ठीक भाव कर्म कले भी संतोष मिले कारण कर्ता जी कर्म करुच्च तार प्राप्ति आशाटा अधिका थाए से कर्म कले संसार लोक मैंने दुखी सुखर ये लोक रही पारे ना ये गोटे दुख रहीबार कारण से जिते कर्म करुच्चे कर्म तार फलटा भगवान देवे ना विचार कर प्रार्थ हिसाब से कि तार आशाटा रही अधिका से केवल सुखी हो पारे ना केवल मनटा को संतोष दिए जाकू आम ओडिया कहते मन केवल भाग्य भाग्य बोली से कहीकि मनटा को संतोष दिए कि भाग्यटा को भगवान कंट्रोल करे कर्म कर शीघ्र जीव तार आशाटा रही है कर्म करके व्यक्ति दुखी ये हुए तार सब प्राप्ति आशाटा अधिकार हुए क्योंकि संतोष से प्राप्त हुए ना तेनाली कई भाव कर्म कर दुख मु कर्म त्याग करी भगवान से मना कर साधारण लोक कर्म त्याग कले तो देह जात्रा भी करी करें मान शर टा भी चल पार कर्म से तो नक खाया मिलेनि आम ओडिया कौन कहते कोढ़िया बस खाऊ किए भल पाइबे संसार भक्ति कथा तुम छाड़ दिव संसार जीवन भी जब कई जड़े आलस्य कई भल पाते कारण जीवटा जीव हूँ जो आत्मा ना सक्रिय अंश ना भगवान तार आक्ट नेचर जो कह जाए तार कौन कार्य कर क्षमता जो तार अच्छी से बसी पारे नहीं जोगी मैंने ज्ञानी मैंने बसी ना से शारीरिक कर्म बंद कर मानसिक कर्मटा कर्मटा तो चलते शारीरिक कर्म करुले भोजन करुले शारीरिक कर्म से करना खाऊना बाहर कर्म करना कि मानसिक चिंता रोच आलस्य पर आने कर्मटा न करवा यह कौन ना शारीरिक स्वर प्रति क्षति आ मानसिक दंड भी अलसुआर मानसिक बेसी आवंसी अलसुआ खाइबिक आराम से साधारण लोक गुड़ा हमें अलसुआ तो करे अलसुआर मानसिक दंड बेसी कहीं ना से कर ना जहाँ मिलू से चलू कि बहुत कष्ट रोसे केवल आलस्य प्राण व्यक्ति के सुख रही पारे आर्म करके भी व्यक्ति सुख रही पारे कहीं सब व्यक्ति आशाटा रहा तुम्हें जी कई भाव कर्म करा कष्ट जिम साधारण लोक मैंने बाबाजी बाबू कहीं इच्छा कर कहीं इच्छा कर बाबाजी बाबू संसार एत किए खट इत किए कष्ट कर मठ पड़े दे अल्प टे परिश्रम कर मोर खाई पी रही सी कौन जानते ना मठे खटे पड़े आगर कौन होता आगुरी मठ मान कि बाह्य कार्य किसी ना ठाकुर कौन कि कौन अच्छी सका देह चूड़ा नड़िया घसा लगे दे ठाकुर आ कौन पखाड़ का सका पखाड़ बोली आ से पखाड़ भजा खार दि ठाकुर चूड़ा दे मठ सब या ना कौन ना तो सका उठी आम सब मंदिर ठाकुर हूँ कौन बाल्योग राजभोग अच्छे कि कौन अच्छे ना मुग डाल अच्छे दे मुग डाली कर भजा महंत द्वारा अर्डर दब ते कदल आलू भाजदे मुग डाली अच्छी कखारोटी कर ये करदे तर मठटा है ठाकुर भोग लगे खाई रही मठ मान कौन आ लोक मैंने मठ रही लोक ठक भावती ये साधारण पूर्व लोक मान विचार गुड़ा या था मठ मान कौन जहाँ मिली से खाई पी देखिए रहा लोक मैंने आगुरी सीटा पसंद करते कर्मटा करने का भल लगे ना कहीं कर्म कर दुख कर्मर सब प्राप्ति आशा अधिका किंतु भगवान कर्म विरोध भाव मना कर तुम्हें अर्जुन किसी ना लोक संग्रह कर देख मुमी कर्म करोर कौन मोर कौन प्राप्ति पाइबार इच्छा अच्छे मुझे आसिक महाभारत युद्ध मुझे आसिक ठिया होती विद्वान मान कर्म करने को पड़ो ଅଜ୍ଞ ମାନେ ଯେମିତି କର୍ମ କରୁଛନ୍ତି ବିଦ୍ୱାନ ମାନେ ସେମିତି କର୍ମ କରିବେ। ଭଗବାନ ଭଗବାନ ୟା ପରବର୍ତ୍ତୀ ଶ୍ଳୋକରେ ଦେଖେ, ଯୋଉଟାକୁ ଆମେ ସେବା ବୋଲି କହୁଛେ। ଭଗବାନ ଦୁଇଟା ଜିନିଷ ଗୋଟେ ଶ୍ଳୋକରେ ଦେଖେଇଛନ୍ତି। ୟା ପରବର୍ତ୍ତୀ ଶ୍ଳୋକ 25 ନମ୍ବର ଶ୍ଳୋକ, ସକ୍ତଃ କର୍ମଣ୍ୟ ବିଦ୍ୱାଂସୋ ବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ କୁରିଆତ୍ ବିଦ୍ୱାଂସ ତଥା ସକ୍ତ ଶ୍ରୀକୃଷ୍ଣ ଲୋକ ସଂଗ୍ରହମ। ମୂର୍ଖ ବା ଅଜ୍ଞ ଲୋକମାନେ ଯେପରି ଫଳଲବ ଆଶାରେ କର୍ମ କରନ୍ତି, ଠିକ୍ ସେହିପରି ବିଦ୍ୱାନ ବା ପଣ୍ଡିତମାନେ କର୍ମ କରିବା ଉଚିତ। କିନ୍ତୁ ସେମାନେ ଅନାସକ୍ତ ଭାବରେ ଫଳଭୋଗର କାମନା ନ ରଖି କେବଳ ଲୋକମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଦେଶ୍ୟରେ କର୍ମ କରିବା ଉଚିତ। କର୍ମୀ ଲୋକମାନେ ଯେମିତି ଆସକ୍ତ ହେଇ କର୍ମ କରୁଛନ୍ତି, ଆମକୁ ସେମିତି କର୍ମ କରିବାକୁ ପଡ଼ିବ। କିନ୍ତୁ ଡିଫରେନ୍ସ ଗୋଟେ ରହିଛି, କ'ଣ ଡିଫରେନ୍ସ? ଏଇଠି ସେ କହିଲେ, ଆମେ ଲୋକ ଶିକ୍ଷା ପାଇଁ କରୁଛୁ, ଫଳଭୋଗର ଆଶା ନାହିଁ। ସେମାନେ କ'ଣ? ତାଙ୍କ ନିଜ ପାଇଁ କରୁଛନ୍ତି, ଫଳଭୋଗର ଆଶା ଅଛି। ଭକ୍ତି ଯୋଗ ଗୋଟେ ନିଷ୍କ୍ରିୟ ଜିନିଷ ନୁହେଁ, କେବେ ବି କୌଣସି ଜୀବନ ନିଷ୍କ୍ରିୟ ଭାବରେ ରହିପାରିବନି, କେବେ ବି ରହିପାରିବନି। କାରଣ ଏଥିରେ ଶାରୀରିକ ସେବା ବି କରିବାକୁ ପଡ଼ିବ, କାୟିକ ସେବାଟା ଅଛି। ସେଥିପାଇଁ ବିଗ୍ରହ ଆଦି ଗୋଟେ ଜୀବ ଯେତେ ଉନ୍ନତ ସ୍ତରକୁ ଗଲେ ଗୋସାଇମାନଙ୍କ ସହ ବିଗ୍ରହ କାହିଁକି ରହିଥିଲେ? ମହାପ୍ରଭୁ ରଘୁନାଥ ଗୋସ୍ୱାମୀ କାହିଁକି ଗିରିଧାରି ଦେଲେ? କାହିଁକି ଦେଲେ ସେବା କରିବାକୁ? ଗୋସାଇମାନଙ୍କ ପାଖରେ କାହିଁ ଗୋବିନ୍ଦ ଗୋପୀନାଥ ମଦନ ମୋହନ ସେ କାହିଁ ସେବା କରିବାକୁ ଦେଲେ? ଆରେ ବିଘ୍ନ ରହିଲା ମାନେ ତୁମକୁ ତ ଜଳ ଆଣିବାକୁ ପଡ଼ିବ, ରୋଷେଇ କରିବାକୁ ପଡ଼ିବ, ଭୋଗ ଲଗେଇବାକୁ ପଡ଼ିବ, ସ୍ନାନାଦି କର୍ମ କରିବାକୁ ପଡ଼ିବ, ବସ୍ତ୍ରଭୂଷଣ ପିନ୍ଧିବାକୁ ପଡ଼ିବ, ଶାରୀରିକ କାର୍ଯ୍ୟ କରିବାକୁ ପଡ଼ିବ। ଜୀବନ ବୃତ୍ତିଟା ହେଉଛି ଗୋଟେ କର୍ମଠ, ସେ କର୍ମ କରିବ। ତେଣୁ କର୍ମଟା କରିବ, ଏଠି ସେ କହୁଛନ୍ତି ସକ୍ତା କର୍ମଣ୍ୟ ଅବିଦ୍ୱାଂସ ଯଥା କୁର୍ବନ୍ତି ଭାରତ। ଏ ଭରତ ବଂଶଜ ସମ୍ବୋଧନ ଦେଲେ, ସମ୍ବୋଧନ କାହିଁକି ଦେଲେ? ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା। ଅର୍ଜୁନ ଅର୍ଜୁନ ତୁମେ ଯୋଉ ଭାବୁଛ ତୁମେ ଯୁଦ୍ଧ କରୁଛ, ଦୁର୍ଯ୍ୟୋଧନ ବି ଯୁଦ୍ଧ କରୁଛ। ତେଣୁ ଅର୍ଜୁନ ପୂର୍ବରୁ ପ୍ରଥମ ଅଧ୍ୟାୟରେ କାଲ୍କୁଲେ ମାନେ କ'ଣ କମ୍ପେୟାର କରୁଥିଲେ ନା? ଅର୍ଜୁନ କାହା ସହିତ କମ୍ପେୟାର କରୁଥିଲେ? ଦୁର୍ଯ୍ୟୋଧନ ସହିତ। ସିଏ ସିନା ଅଜ୍ଞ ହେଇକି ବୋଲି ଯୁଦ୍ଧ ପାଇଁ ଚାଲି ଆସିଲା, ମୁଁ କ'ଣ ସେ କାମ କରିବି ନା କ'ଣ? ଭଗବାନ କହିଲେନି କି ସେ ଯୁଦ୍ଧର ପରିଣାମଟା ଜାଣିଥିଲେ? କିନ୍ତୁ ମୁଁ ଜାଣିଛି। ତା ମାନେ କ'ଣ? ଅର୍ଜୁନ କ'ଣ ଭାବୁଛନ୍ତି? ମୁଁ ହେଉଛି ବିଦ୍ୱାନ, ମୁଁ ଏ କର୍ମଟା କାହିଁ କରିବି? ଦୁର୍ଯ୍ୟୋଧନ ତ ସେଇଟା କରୁଛି, ମୁଁ ଏଇଟା କାହିଁ କରିବି? ଭଗବାନଙ୍କର କହିବା ତାତ୍ପର୍ଯ୍ୟ, ଅବିଦ୍ୱାଂସ କର୍ମଣି ସକ୍ତଃ ଯଥା କୁର୍ବନ୍ତି ଭାରତ। ଅବିଦ୍ୱାନ ଅବିଦ୍ୱା ବ୍ୟକ୍ତିମାନେ, ଅବିଦ୍ୱାନ ବିଦ୍ୱାନ ଯେଉଁମାନେ ବିଦ୍ୱାନ ନୁହନ୍ତି ସେ ବ୍ୟକ୍ତିମାନେ କର୍ମଣି ସକ୍ତଃ କର୍ମଣିରେ ଆସକ୍ତ ହେଇକି ଯଥା କୁର୍ବନ୍ତି ଭାରତ ଯେମିତି କର୍ମ କରନ୍ତି। କୁର୍ଯ୍ୟାତ୍ ବିଦ୍ୱାଂସ ତଥା ସକ୍ତସ୍, ବିଦ୍ୱାନ ମାନେ ସେଇଭଳି ଆସକ୍ତି କର୍ମ କରିବେ। ଚିକିତ୍ସୁ ଲୋକ ସଂଗ୍ରହ, ଡିଫରେନ୍ସ ଏତିକି ହେଲା। ମୂର୍ଖ ଲୋକଟି ବା ଅନ୍ୟ ଲୋକଟି କେବଳ କଠିନ ପରିଶ୍ରମ କରୁଛି ନିଜ ପାଇଁ, ଜଣେ ବିଦ୍ୱାନ ଲୋକ ସେଇଭଳି ଆସକ୍ତି କର୍ମ କରିବ। ଭକ୍ତିରେ ଯଦି ଗୋଟେ ଆସକ୍ତି ନାହିଁ ସେଟା ଭକ୍ତି ନୁହେଁ, ସେବାରେ ଯଦି ଆସକ୍ତି ନାହିଁ ସେଟା ସେବା ନୁହେଁ। ସେବାଟା ଗୋଟେ ଆସକ୍ତି, ଭକ୍ତିରେ ଗୋଟେ ଆସକ୍ତି ନା? ଆଉ ତୁମର ଯଦି ଘର ସଂସାର ପିଲା ଛୁଆ ତୁମର ଚିନ୍ତାଟା ତୁମର ଲାଗିକି ରହୁଛି ମନ୍ଦିର, ସେଇଟା ମନ୍ଦିର ଯଦି ଏମିତି ଗୋଟେ ଗୋଟେ ଫୁଲା ଫାଙ୍କିଆ ଜାଗା ଲୋକ ପଇସା ଦେଉଛନ୍ତି ଆମେ ଖାଇପିଇକି ଦିନଟା କଟେଇଦେବା, ଏଇଟା ମନ୍ଦିର ନୁହେଁ, ସେଠି ଭଗବାନଙ୍କର ସେବା ହେବନି, ଏଇଟା ସେବା ନୁହେଁ। ତୁମର ଯେମିତି ଗୋଟେ ସୁଖ ଦୁଃଖରେ ନେଇକି ତୁମ ସଂସାରଟା ତୁମେ ଚାଲିଛ, ଏଠି ଟୋଟାଲ ଭଗବତ ଚେତନାରେ ସୁଖ ଦୁଃଖ ନେଇ ଚାଲିବାକୁ ପଡ଼ିବ। ପ୍ରତ୍ୟେକ ଜିନିଷଟା ଭଗବାନଙ୍କର, ତୁମର ଯେମିତି ତୁମ ଘର ପ୍ରତି ଆସକ୍ତି ରହିଛି, ଆମର ସେଭଳି ଭଗବାନଙ୍କ ଜାଗା ପ୍ରତି ଆସକ୍ତି ରହିଛି, ନ ତ ଏଇଟା ସେବା ହେଇପାରିବନି, ଏଇଟା ସେବା ନୁହେଁ। ସେଠି କ'ଣ କରାଯିବ? ଯେଉଁଠି ଆସକ୍ତିଟା ନାହିଁ ସେଠି ଭଲ ପାଇବାଟା, ଯେଉଁଠି ତୁମର ଆସକ୍ତି ନାହିଁ ସେଠି ଭଲ ପାଇବାଟା କେମିତି ରହିଲା? ସେଠି କର୍ମଟା କରାହେଉଛି ଗୋଟେ ଡ୍ୟୁଟି ଭଳିଆ। ଯେମିତି ତୁମେ ଯାଉଛୁ ସ୍କୁଲକୁ, ସ୍କୁଲ କ'ଣ ମୋ ଚାବିଟା ଖୋଲିଦେ କେମିତି କ'ଣ ଝାଡ଼ୁପଟା ମାରିଦେଇକି ପଳେଇ ଆସ, ସେଠି କ'ଣ ଆସକ୍ତି ଅଛି? କିଛି ନାହିଁ, ପୁଣି 4 ବଜେ ଚାଲ ଯାଉ ଚାରିଟା ମାରିଦେଇକି ପଳେଇ ଆସ। ତ ସେଥିରେ ଭଲ ମନ୍ଦିର ଆଉ ସେଠି ସୁଖ ଦୁଃଖର ସହିତ ଆମର କିଛି ସମ୍ପର୍କ ନାହିଁ। ଭଗବାନଙ୍କ ସେବାରେ ଏଗୁଡ଼ା ଆଜିକାଲି ତ ମାନେ ଗୀତା ପଢିକି ଗୀତା ପ୍ରବଚନ ଚାଲିଛି, ପଢା ଚାଲିଛି, କିନ୍ତୁ ତତ୍ତ୍ୱକୁ ବୁଝିବାର ନାହିଁ। କାହିଁକି ଗୋଟେ ଲୋକ ଦ୍ୱାରା କାମ ସେବାଟା ମଠ ମନ୍ଦିର କରାଯାଏ ନା? ରାଜାମାନେ କାହିଁକି ନିଜେ ସବୁ କାମ କରୁଥିଲେନି? ଯେମିତି ଅମ୍ବରୀଶ ମହାରାଜ ନିଜ ହସ୍ତରେ ସବୁ କାର୍ଯ୍ୟ କରୁଥିଲେ, ସେମାନେ କାହିଁ ସବୁ କରୁଥିଲେ? ନିଜ ଭାବରେ ରୋଷେଇ କରିବା, ନିଜେ ସବୁ କାମ କରିବା, କାରଣ ଅର୍ଥ ଦେଇକି ଆମେ କଲେ ସେ ଅର୍ଥ ନଉଥିବା ଲୋକର ଆସକ୍ତି ଅର୍ଥ ପ୍ରତି ରହିଲା, ଭଗବାନ ପ୍ରତି ନାହିଁ, କେବେ ରହିବନି। ବହୁତ ଭାଗ୍ୟବାନ ଥିବ ତାର ରହିବ, ନହେଲେ ସେ ଅର୍ଥ ନେଇକି ଭଗବାନ ପ୍ରତି ଆସକ୍ତି ଆଣିବା ଲୋକ ସଂସାରରେ ବହୁତ କମ। ସେ ଗୁରୁଦେବ ମନା କରନ୍ତି, କେବେ ବିଗ୍ରହ ସେବାରେ ପଇସା ଦେଇ କରିବନି ଭଗବାନ, କାରଣ ସେ ପଇସାଟା କମ ହେଲେ ସେ ଭଗବାନ ସାଙ୍ଗରେ ଖେଳିବ, ମୋତେ ତ ପଇସା କମ ଦଉଛି, ମୁଁ କାହିଁ କରିବାକୁ ଯିବି? ସେ ଯିଏ ଭୋଗ ଲଗଉଛି ଲଗାଅ, ଯେମିତି ହଉଛୁ ମୁଁ କାହିଁ ଏତେ ଜିନିଷ କରିବାକୁ ଯିବି? ସେଟା ସେବା ହେଲାଣି ନା, କାହିଁକି ତାର ଆସକ୍ତିଟା ନାହିଁ। ଅବିଦ୍ୱାନ ବ୍ୟକ୍ତିମାନେ ଯେମିତି ଆସକ୍ତି ହେଇକି କର୍ମ କରନ୍ତି, ବିଦ୍ୱାନ ବ୍ୟକ୍ତିମାନେ ସେଇଭଳି ଆସକ୍ତି ହେଇକି କର୍ମ କରିବେ। କେମ କାହିଁ କର୍ମ କରିବେ ନା, ଲୋକ ସଂଗ୍ରହ, ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ। ଆମର ତ ସାଧାରଣ କନିଷ୍ଠ ମଧ୍ୟମ ପାଇଁ, ତାଙ୍କର କଲ୍ୟାଣ କଲ୍ୟାଣ ପାଇଁ ସେମାନେ କରିବା ଦରକାର। ଯଦି ସେବା ନେଇଯିବ, ବାହାର ଲୋକ ତୁମେ ପଇସା ଦେଇଦେଲ, ତୁମେ ଯିବ ଖଟି ଖଟି ଧନୀ ଲୋକଙ୍କ କତିରୁ ପଇସା ନେଇଆସିବ, ତୁମେ ପଇସା ନେଇ ଗୋଟେ ରୋଷେଇ ରଖିଦେବ କି କାହାକୁ କହିବ? ଆରେ ସେଟା ସେ ଯେଉଁଟା କରୁ ତାର ତ ଆସକ୍ତି ନାହିଁ ନା, ସେ ବୈଷ୍ଣବ ସେବା କରିବ, ଭଗବାନ ସେବା କରୁ, ତାର ଆସକ୍ତିଟା ନାହିଁ ନା, ଏଟା ସେବା ହେଲାନି, ତୁମେ ନିଜକୁ କରିବାକୁ ପଡ଼ିବ। ଆଉ ଆଜି ତ ସମାଜର ସଂସ୍କାରଟା ଅଲଗା, ଏଟା ଆଜିକାଲି ହେଇପାରୁନି ବୋଲି ଏଟା କରିବାକୁ ପଡ଼ୁଛି, କ'ଣ କରା? ସେଟା ସେବା ନୁହେଁ, ଯେଉଁଠି ଆସକ୍ତି ନାହିଁ ସେଠି ସେବା କେବେ ହବନି। ଭଗବତ ଆସକ୍ତିଟା, କର୍ମର ଆସକ୍ତିଟା, ଯେଉଁମାନେ ମଠ ମନ୍ଦିର ଭଲ ମନ୍ଦ ସବୁ ମାନେ ଯାହା କହନ୍ତି ନିଜେ ସବୁ କରିଥାନ୍ତି, ସେମାନଙ୍କର ସେଇ ସ୍ଥାନ ପ୍ରତି ଗୋଟେ ଆସକ୍ତି ରହେ। ସେ ସ୍ଥାନ ପ୍ରତି ଆସକ୍ତିର କାରଣ ହଉଛି ଭଗବତ, ଭଗବତ ଆସକ୍ତି। କିନ୍ତୁ ଯଦି ଶ୍ରବଣ କୀର୍ତ୍ତନ ରହିଲା, ସେଠି ଓଲଟା ହେଇଯିବ। ସେଟା ତୃତୀୟ ସ୍କନ୍ଦ ଭାଗବତ ବ୍ରହ୍ମାସ୍ତୁତିରୁ ମନେ ରଖିବ, ସେଟା ସେଇ ଶ୍ଳୋକଟାକୁ ଏଇଠି ଲାଗିବ। ଯଦି ମଠ ମନ୍ଦିର ବି ତୁମେ ସବୁ ଖାଲି ଧନ ଆଣୁଛ, ସବୁ କିଛି କାମ କରୁଛ, କିନ୍ତୁ ଶ୍ରବଣ କୀର୍ତ୍ତନ କରୁନ, କାରଣ କର୍ମର କରିକି ଅନାସକ୍ତି ଆସିବା ଏଇଟା କେବଳ ଗୋଟିଏ ଜିନିଷରେ ସମ୍ଭବ, କେବଳ ଯେ ଯାହାର ଭକ୍ତି ଅଛି ସେ କର୍ମ କରିକି ଅନାସକ୍ତ ରହିପାରିବ। ଅବିଦ୍ୱାନ ଲୋକ ଯେମିତି କର୍ମ କରିକି ଆସକ୍ତି ହେଉଛି, ଜଣେ ବିଦ୍ୱାନ ଲୋକ ବି କର୍ମ କରିକି ସେଭଳି ଆସକ୍ତି ହବ, କିନ୍ତୁ ଲୋକ ସଂଗ୍ରହ ଭଗବାନଙ୍କ ପାଇଁ ବା ଲୋକଙ୍କ ଲୋକ ଶିକ୍ଷା ପାଇଁ ଯୋଉ କରିବ, ସେ ଯୋଉ ଆସକ୍ତିରେ ପଡ଼ିବନି, ତାର କାରଣଟା ହଉଛି କ'ଣ? ଭକ୍ତି, ନହେଲେ ତ ସମ୍ଭବ ହବ ନାହିଁ, କେବେ ସମ୍ଭବ ହବନି। ସେ କର୍ତ୍ତ ଅଭିମାନ ଚାଲିଛି, ମୁଁ ମଠଟା କରିଛି, ମୁଁ ମନ୍ଦିର କରିଛି, ମୁଁ ଭଗବାନଙ୍କ ପାଇଁ ମୁଁ ଏମିତି କରୁଛି, ଏ ଚାଲିଲା ପୁଣି। ତେଣୁ ଶ୍ରବଣ କୀର୍ତ୍ତନ ଛାଡ଼ିପାରେ, ଶ୍ରବଣ କୀର୍ତ୍ତନ ଛାଡ଼ିଦେଲେ, ଯାହା ସୁସ୍ଥ ଭାବରେ ଭଜନ ଶ୍ରବଣ କରୁନି, ଜପ କରୁନି, ତାର ସେ ସେବା କଲେ ବି କଣ ହବ? ତାର ଭକ୍ତି ଯେହେତୁ ଆସୁନି, ଭକ୍ତି ନ ଆସିଲେ ତାର କଣ ହବ? ତାର ଆଉ ଦ୍ରବ୍ୟାସକ୍ତି ହେଇଯିବ, ଭଗବତ ଆସକ୍ତି ହବନି। ସେ ଏଇ ଜାଗାଟା ମୋର, ମୁଁ ଏଇଟା କରିଛି, ମୋର ସେଟା ସବୁ ଦ୍ରବ୍ୟ ଆସକ୍ତିରେ ପଳେଇଗଲା। ସଂସାର ଲୋକ ଯେମିତି ଦ୍ରବ୍ୟ ଆସକ୍ତି ଅଛି, କଣ ଘର ତାର ଯୋଉ ଭଲ ଚେୟାର, ଏଇଟା ଦ୍ରବ୍ୟ ଆସକ୍ତି, ଚକ୍ରପାତ ଲେଖିଛି ସେଭଳିଆ, ଇଆର ଦ୍ରବ୍ୟ ଆସକ୍ତି ହେଇଯିବ। ମଠ ମନ୍ଦିର ଚିନ୍ତା ତାର ସବୁବେଳେ, ମୁଁ ଏଠି ଭଲ ରହୁଛି, ମୋର ଏଇଟା କରିଛି, ଏଇଟା ଏମିତି ତାର ସେଇ ଚିନ୍ତା ରହିଯିବ। ଦୈବ ହତାର୍ଥ ରଚନା ରୋଷେଇ ଉପଦେଇ ବା ଯୁଷ୍ମାଦ ବିମୁଖ ପ୍ରସଙ୍ଗ ଇହ ସଂସରନ୍ତି, ସେଥିରେ ଅହରଣ୍ୟାତତ୍ତକରଣ ନିଶିନି ସୟାନ ନାନା ମନୃତ ଦିଆ କ୍ଷଣଭଗ୍ନ ନିଦ୍ରା, ସେ ଶ୍ଳୋକରେ କହିଛନ୍ତି। ସେ ଶ୍ଳୋକର ଅର୍ଥ ଦୈବ ହତାର୍ଥ ରଚନା ରୋଷେୟ ଓପି ଦେବା, ଏଠି ରୋଷେୟ ରହିଲା ପା ଋଷି ଦେବତା, ଏମାନଙ୍କର ବି ଯୋଜନାକୁ ଭଗବାନ ପଣ୍ଡ କରିଦିଅନ୍ତି। ଯୁଷ୍ମତ ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି, ପ୍ରଭୁ ଯେ ଆପଣଙ୍କ ପ୍ରସଙ୍ଗରୁ ବିମୁଖ ସେ ଇହ ସଂସରନ୍ତି। ତା ଭିତରେ କିଏ ରହିଲା? କର୍ମୀ ଲୋକ ରହିଲେ, ଯିଏ ଦିନ ରାତି ପରିଶ୍ରମ କରୁ, ତା ଭିତରେ କିଏ ରହିଲେ? ଋଷି ରହିଲେ, ଦେବତା ବି ରହିଲେ। ତେଣୁ ଏ ଶ୍ଳୋକକୁ ବିପରୀତ ଭାବରେ କିଏ ବୁଝିବା ଉଚିତ ନୁହେଁ। ଅଜ୍ଞ ଲୋକ କର୍ମ କରିକି, କର୍ମରେ ଯେମିତି ଆସକ୍ତି ରୁହନ୍ତି, ବିଦ୍ୱାନ ଲୋକ ବି ସେମିତି କର୍ମରେ ଆସକ୍ତି ରହିବେ। ଭଗବାନ କହୁଛନ୍ତି ନା, କୁର୍ଯ୍ୟାତ ବିଦ୍ୱାଂସ ତଥାଶକ୍ତ, ସେଇଭଳି ଆସକ୍ତି ରହିବ। ବାହାର ଲୋକଟା ଯିଏ ଦେଖିବ, ଆମେ ମନ୍ଦିରରେ ଯାହା କରୁଛେ, ସେ ବାହାର ଲୋକଟା ଦେଖିଲେ କ'ଣ କହିବ? ଏ ବାବାଜୀ ଗୁଡ଼ାକ ଏଇ ସେଇ ଚାଷବାସ, ସେଇ ତ ସେଇ ଖାଉଛନ୍ତି, ରୋଷେଇବାସ କରୁଛନ୍ତି, ଆଉ କ'ଣ କରୁଛନ୍ତି ସେ? ଆଉ ନା କ'ଣ ଭାବିଲେ ତୁମ ଗାଁରେ କ'ଣ କହୁଛନ୍ତି? ଆରେ ବାବା ତ ସେ ଧାନ ମାନ କାଟୁଛନ୍ତି, ଚାଷ କରୁଛନ୍ତି, ଗାଈ ରଖିଛନ୍ତି, ଆସିବା କ'ଣ କରୁଛନ୍ତି? ସାଧାରଣ ଲୋକ କ'ଣ ଭାବେ? ସାଧାରଣ ଲୋକ ଭାବେ ମୁଁ ତ ସେ ସଂସାର କାମ କରୁଛି, ବାବା ତାର ସେ ଆମେ ସଂସାର କାମ କରି ଖଟିକି ଖାଉଛୁ, ବାବା ତାର ସେମିତି ଖଟି ଖଟି କାଟିକି ଭିକ ମାଗିକି ଖାଉଛି, ସିଏ କ'ଣ ଜାଣିଛନ୍ତି? ଏଟା ଗୋଟେ ଚେତନାସ୍ତର କଥା, ଏଟା ଚେତନାସ୍ତର କଥା, ଜଣଙ୍କର ଆସକ୍ତି ରହିଛି ଆଉ ଜଣଙ୍କର ଭଗବାନଙ୍କ ପ୍ରତି ଆସକ୍ତି ରହିକି ସେ କାମଟା କରୁଛି। ଅର୍ଜୁନ ଯୁଦ୍ଧ କରୁଥିଲେ, ଦୁର୍ଯ୍ୟୋଧନ ଯୁଦ୍ଧ କରୁଥିଲେ, ସେଥି ଦୁର୍ଯ୍ୟୋଧନର ଅବିଦ୍ୱାନ ଆସକ୍ତିର ଉଦାହରଣ, ଏଠି ହେଉଛି ବିଦ୍ୱାନ ଆସକ୍ତିର ଉଦାହରଣ। ଅର୍ଜୁନ ଲୋକ ସଂଗ୍ରହ, ଲୋକମାନଙ୍କୁ ଶିକ୍ଷା ଦେବା, ଭଗବାନ କହିଲେ ତୁମେ କ୍ଷତ୍ରିୟ, ଏଇଟା ଲୋକମାନଙ୍କୁ ଶିକ୍ଷା ଦେବା ଯୁଦ୍ଧ କର। ସେ କଥା ପ୍ରଭୁପଦ ଦେଖିଲେ, କୃଷ୍ଣ ଚେତନାରେ ଥିବା ବ୍ୟକ୍ତି ଓ କୃଷ୍ଣ ଚେତନାହୀନ ବ୍ୟକ୍ତିର କାମନା ଭିନ୍ନ ଭିନ୍ନ ପ୍ରକାରର, ସେ କାମନାରେ ବି ସେମାନଙ୍କୁ ଚିହ୍ନିବ। କୃଷ୍ଣ ଚେତନା ବୃଦ୍ଧି ଦିଗରେ ଯାହା ସାହାଯ୍ୟ ନ କରିବ ତାହା କୃଷ୍ଣ ଚେତନଶୀଳ ବ୍ୟକ୍ତି ଆଦୌ କରିବ ନାହିଁ। ଯେପରି ଏକ ମୂର୍ଖ ବା ଅଜ୍ଞ ବ୍ୟକ୍ତି ଭୌତିକ କର୍ମରେ ସର୍ବଦା ବ୍ୟସ୍ତ ଥାଏ, ଠିକ୍ ସେହିପରି କୃଷ୍ଣ ଚେତନଶୀଳ ବ୍ୟକ୍ତି କୃଷ୍ଣଙ୍କ ଆନନ୍ଦ ବା ସନ୍ତୋଷ ବିଧାନ ନିମିତ୍ତ ସର୍ବଦା କର୍ମରେ ବ୍ୟସ୍ତ ଥାଏ। ଜଣେ ଭକ୍ତ ବି ସବୁବେଳେ ବ୍ୟସ୍ତ, ଏଥିରେ ଏହା ହିଁ ପାର୍ଥକ୍ୟ, ଜଣେ ଇନ୍ଦ୍ରିୟ ତୃପ୍ତି ବିଧାନ ନିମିତ୍ତ ବ୍ୟସ୍ତ, ଆଉ ଜଣେ କୃଷ୍ଣଙ୍କ ଆନନ୍ଦ ସନ୍ତୋଷ ନିମିତ୍ତ ବ୍ୟସ୍ତ। ତେଣୁ କୃଷ୍ଣ ଯତ୍ନଶୀଳ ବ୍ୟକ୍ତି ଜନସାଧାରଣଙ୍କୁ ଏହି ଶିକ୍ଷା ଦେବା ଉଚିତ ଯେ କିପରି କର୍ମ କରିବାକୁ ହେବ ଏବଂ କୃଷ୍ଣଙ୍କ ନିମିତ୍ତ କର୍ମ କରି କୃଷ୍ଣ ଯତ୍ନ ବୃଦ୍ଧି ଦିଗରେ କର୍ମଫଳକୁ ବିନିଯୋଗ କରିବାକୁ ହେବ। ଆମେ କର୍ମତ୍ୟାଗ ପାଇଁ କାହାକୁ କହିପାରିବାନି, ଆମେ କହିଲୁ ଚାକିରି ଛାଡ଼ିଦେ, ଆରେ ଚାକିରି ଛାଡ଼ିଦେ ସେ ଲୋକଟା କରିବ କ'ଣ? ଚାକିରି ଛାଡ଼ିଦେଇ ତାକୁ ଗୋଟେ ଆଉ ଗୋଟେ ଏନ୍ଗେଜମେଣ୍ଟ ତାଙ୍କୁ ପୁଣି ଦରକାର, ଚାକିରିରେ ତାର ଆଟାଚମେଣ୍ଟ ଯେତିକି ଥିଲା ସେ ଯଦି ଭଗବାନଙ୍କ ସେବାରେ ସେତିକି ଆଟାଚମେଣ୍ଟ ନ ଆଣିପାରିବ ତାହେଲେ ସେ ଭକ୍ତି କରିପାରିବ ପଳସୁଆ ହବ, ସେଥିପାଇଁ ସେ ଚାକିରି ଛାଡ଼ିକି ଆସିବା ଲୋକ ଦେଖିବ ତାଙ୍କ ମୁଣ୍ଡ ବେଶୀ ଖରାପ ହେଉଛି। ଆଉ ସେଠି ଖଟୁଥିଲେ କେତେ ଘଣ୍ଟା? 8 ଘଣ୍ଟା, 10 ଘଣ୍ଟା, 12 ଘଣ୍ଟା ସେଠି ଖଟୁଥିଲେ। ଆରେ ତୁମେ ସେଠି ଖଟୁଥିଲ ନା ସେତିକି, ଏଠି ସେତିକି ଭଗବାନଙ୍କ ପାଇଁ, କାରଣ ତୁମର ସେତିକି ଏନର୍ଜିଟା ଅଛି, ତ କରିବ କ'ଣ? ସେଠି ପଇସା ପାଇଁ ଆଟାଚମେଣ୍ଟ ହେଇକି ଯେମିତି କାମ କରୁଥିଲ, ଏଠି ଭଗବାନ ପାଇଁ ସେଭଳି ଆଟାଚମେଣ୍ଟ ହେଇକି କାମଟା କର। ଆଉ ଏଇଟା ଗୋଟେ ଅଳସୁଆ ଧନ୍ଦା ନୁହେଁ, ଏଇ ଯୋଉ ସକାଳୁ ଉଠିକି ସେ ଅଲକ୍ଷା ହବା ଭଳିଆ ଯାଇକି ମା ଅଭିଜ୍ଞ ମଣ୍ଡେ ଦେ, ମା ତୋ ଘରେ ଆଜି ଖାଇବି ଏ କହିଦେଇକି ତ ଖାଇଦେଇକି ପଳେଇ ଆସିବ, ସେ କ'ଣ ଦେଖିବେ ନା? ତୁମେ ଖାଲି ଆକାଶ ବନ ନେଇକି 5-10 ଥର ଡାକିକି ତଳେ ଶୋଇଗଲେ ସେ କହିବ ହଁ ବାବା ଠାକୁର ଡାକୁଛି, ମୁଁ ଡାକୁନି ଦୁଃଖା। ସେ ଧନ୍ଦା ଆମର ଏଠି ନାହିଁ, କାରଣ ଆମର ଏଟା ଚେତନା ସ୍ତରକୁ କୃଷ୍ଣ ଚେତନା କରିବା ପାଇଁ ଯୋଉ ଉପାୟଟା ଭଗବାନ ଏଟା ବତାଉଛନ୍ତି। ଚକ୍ରବାସୀ ନା ଭକ୍ତିମଣ ଠାକୁର ସେ କଥା ଲେଖିଲେ, ଲୋକ ସଂଗ୍ରହ ନିମିତ୍ତ ବିଦ୍ୱାନ ବ୍ୟକ୍ତି ଅନାସକ୍ତ ଭାବରେ ବାହ୍ୟତଃ ସେ ରୂପ କର୍ମ କରୁ, ଯେପରି ଅବିଦ୍ୱାନ ବ୍ୟକ୍ତି ଫଳତଃ ଆସକ୍ତି ହୋଇ କର୍ମ କରେ। ଅବିଦ୍ୱାନ ବ୍ୟକ୍ତି ଫଳରେ ଆସକ୍ତି ଯେମିତି କରେ, ବିଦ୍ୱାନ ବ୍ୟକ୍ତି କର୍ମରେ ସେଭଳି ଆସକ୍ତି କର୍ମ କରୁ, କରିବା ଉଚିତ। ସେ ମତେ ବିଦ୍ୱାନ ଓ ଅବିଦ୍ୱାନ ବ୍ୟକ୍ତିର କର୍ମର ପ୍ରକାର ପୃଥକ ନୁହେଁ, କର୍ମର ପ୍ରକାରଟା ପୃଥକ ନୁହେଁ। ସେ ରୋଷେଇ କରୁଛନ୍ତି, ଆମେ ବି ରୋଷେଇ କରୁଛେ, ସେ ଯାହା ସବୁ କରୁଛନ୍ତି ଆମେ ସବୁ କରୁଛେ, କେବଳ ତାଙ୍କର ଆସକ୍ତି, ଏଠି ଭକ୍ତିମଠାକୁ ଲେଖିଲେ, କେବଳ ସେମାନଙ୍କର ଆସକ୍ତି ଓ ଅନାସକ୍ତି ସମ୍ବନ୍ଧରେ ନିଷ୍ଠା ପୃଥକ ବୋଲି ଜାଣି। କଣ କଣ ଆସକ୍ତି ଆଉ ଅନାସକ୍ତିର, ଜଣେ ଆସକ୍ତି ଆଉ ଜଣେ ଅନାସକ୍ତି, ଏଇଟା କେବଳ ଜାଣି। ସେ ଅବିଦ୍ୱାନ ଲୋକଟା କଣ କର୍ମ କରୁଛି, ତାର ଫଳର ଆସକ୍ତିଟା ରହିଛି। ଇଏ ବିଦ୍ୱାନ ବ୍ୟକ୍ତି କଣ, ସେ କର୍ମ କରୁଛି, ସେ କର୍ମ ପ୍ରତି ଆସକ୍ତି ରହିଛି କିନ୍ତୁ ଫଳର ଆସକ୍ତିଟା ନାହିଁ, ଲୋକ ସଂଗ୍ରହ ପାଇଁ କରୁଛି କିମ୍ବା ଭଗବାନଙ୍କର। ଏଠି ଲୋକ ସଂଗ୍ରହ ଅର୍ଥଟାକୁ ଭଗବାନ ଅର୍ଜୁନକୁ ଯୁଦ୍ଧ କରିବା ପାଇଁ ଯେହେତୁ କହୁଛନ୍ତି, ଲୋକ ସଂଗ୍ରହ ପାଇଁ କହୁଛନ୍ତି, ପ୍ରଭୁପାତକୁ ନେଇଛି, ତ କଣ କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ କର। ବଳଦେବ ଟିକାର ଲେଖିଲେ, ତସ୍ମାତ୍ ପରିନିଷ୍ଠତୋପି ତ୍ୱଂ ଲୋକହିତାୟ ବେଦୋକ୍ତମ ସ୍ୱକର୍ମ ସ୍ୱକର୍ମ ପ୍ରକୃବତ୍ୟ ଇତି ଆଶୟନ ଆହ। ତସ୍ମାତ୍ ସେହି ହେତୁ ପରିନିଷ୍ଠତୋପି ତୁମେ ପରିପୂର୍ଣ୍ଣ ନିଷ୍ଠା ସମ୍ପନ୍ନ ହେଲେ ବି ଲୋକହିତ ନିମିତ୍ତ ବେଦରେ ଯେଉଁ କର୍ମ କୁହାଯାଇଛି ସ୍ୱକର୍ମ, ସେଟାକୁ ତୁମେ କର। ତୁମର ଯୁଦ୍ଧ କରିବାଟା ତୁମର ଦେଖନ୍ତୁ ଗୋଟେ ଆସକ୍ତି, ତୁମର କ୍ଷେତ୍ରରେ ତୁମେ ଲୋକ ଆଉ କ୍ଷେତ୍ରକୁ 2-4 ବାଣ ନବାଜିଲା ଯୁଦ୍ଧରେ ତାକୁ ଭଲ ଲାଗିବନି। ଏ ଯୋଉ ଦେଖୁନା କଣ ଏଟା ଗୋଟେ ମାରନ୍ତି, କଣ ଏଟା ଯୋଉ ମୋଟା ମୋଟା ଗୋଟା ତାଙ୍କ ହାତ ଗୋଡ ରେସଲର ଯୋଉଟାକ, ସେଟା କଣ କରିବେ? ତାଙ୍କ ହାତ ଗୋଡ ବିନ୍ଧିବ, ସେ ଗୋଟେ କଣ ବଲ୍ ଭଳିଆ ଗୋଟେ ହାଁ ସେ ସେ ଗୋଟେ ଭକ୍ତ ଘରେ ଯାଇଥିଲି ତାର ସେ ପୁଅଟା ସେ ଗୋଟେ ଝୁଲ ମାନେ କଣ ଟାକିରି ତା ପଚାରିଲ ମୁଁ ଖେଳେ ତା କିଛି ନହେଲେ କିଏ ନାଁ ଦେଲା ସେ କଣ ହାତ ସେ ମାରିବ ତାକୁ ତାକୁ ମାରିବ ସେତେବେଳେ ସେ କଣ କରେ ତାର ଗୁଣଟା ଅଛି ନା ଗୁଣଟାକୁ ସେ କର୍ମରେ ଲଗେଇବ ଜୀବନର ତିନିଟା ଗୁଣ ରହିଛି ସେ ତିନି ଗୁଣର ଉର୍ଦ୍ଧକୁ ଯାଇନି ସେ ବସିକି ରହିପାରିବନି ତେଣୁ ବେଦତ୍ତ ସ୍ୱକର୍ମ ପ୍ରକୃତିବର୍ତ୍ତୀ ଇତି ଆଶୟନା ଅଶକ୍ତାହା ଏ ଶ୍ଳୋକଟି କହିଲେ ତୁମେ ପରିନିଷ୍ଠା ହେଇଥିଲେ ମଧ୍ୟ ଲୋକହିତ ନିମିତ୍ତ ବେଦୋକ୍ତ ସ୍ୱକର୍ମ କର ଅଜ୍ଞାନ ଯଥା କର୍ମାଣି ଶକ୍ତା ଫଲଲିପ୍ସୁ ବି ପରିନିଷ୍ଠୁକ୍ତ କରନ୍ତି ଏବଂ ବିଦ୍ୱାନ ବି କୁରିଆ କିନ୍ତୁ କିନ୍ତୁ ଅଶକ୍ତ ଫଲ ଲିପ୍ସା ଶୂନ୍ୟ ସନ୍ ସମସ୍ତେ ଗୋଟେ କଥା ଲେଖୁଛନ୍ତି ଅଜ୍ଞ ଯେଭଳି କର୍ମରେ ଆସକ୍ତି ହେଇକି ଫଳ ପ୍ରାପ୍ତି ନିମିତ୍ତ କର୍ମ କରେ ଗୋଟେ ଅଜ୍ଞ ବ୍ୟକ୍ତି ତାର ଆସକ୍ତି ନହେଲେ ବି ସେ କର୍ମ କରିବାକୁ ଇଚ୍ଛା ହବନି ଏ ଭଗବାନ ସୃଷ୍ଟିଟାକୁ ଚଳେଇଛନ୍ତି ଗୋଟେ ବଡ଼ ମାନେ ଟ୍ରିକ୍ରେ ଚଳେଇଛନ୍ତି ନା ଆଉ ପ୍ରଭୁଙ୍କର ଗୋଟେ ଇଚ୍ଛା ଅଛି ନା ମଣିଷ ଆଜି ବଞ୍ଚୁଛି ମାନେ ଯଦି କିଛି ଲୋକଙ୍କର ଆସକ୍ତି ଚାଷବାସରେ ନଥାନ୍ତା ପନିପରିବାରେ ନଥାନ୍ତା ପନିପରିବା ଚାଷ କରିବେନି ଧାନ ଚାଷ କରିବେନି ସମସ୍ତେ ଆମେ ସିଟିକୁ ଯିବୁ ସିଟିରେ ଗଲେ କ'ଣ ଖାଇବ ଏଠି ସିଟିରେ କ'ଣ ଆଳୁ ବାଇଗଣ ତିଆରି ହେଉଛି ତୁମେ ଯଦି ସିଟିକି ପଳଉଛ ସବୁ ସିଟିକି ଯିବୁ ତୁମେ ଏଠି ଟଙ୍କା ରୋଜଗାର କରିବ ଖାଇବ କ'ଣ ନଟ ବୋଲ୍ଟ ଖାଇବ ନା କ'ଣ ସେଟା ଖାଇବ କ'ଣ ତୁମେ ତୁମେ ଅନ୍ନ ଡାଲି ସବଜି ଖାଇବ ନା ସେଟା ସେଟା କରିବ କିଏ ସେଟାକୁ ମଣିଷକୁ ଚିନ୍ତା କରୁଛି ସେଟା କରିବ କିଏ ତୁମ ନିଜ ତୁମର ନିଜର ଖାଇବା ପାଇଁ ଜିନିଷ ତୁମେ ନିଜେ ତିଆରି କର ପଇସାଟା ତିଆରି ହେଉଛି ମେସିନ୍ରେ ଖାଇବା ଜିନିଷଟା ମେସିନ୍ରେ ତିଆରି ହେଉନି ନା ସେଟା ଗୋଟେ ମଣିଷ ତିଆରି କରିବ ମେସିନ୍ରେ କେବେ କରିପାରିବନି ମାଟି ତା ଖଟିବାକୁ ପଡିବ କେବେ ତ ସୃଷ୍ଟି ଏ ବିଷୟରେ କେହି ବୈଜ୍ଞାନିକମାନେ ଚିନ୍ତା କରୁନାହାନ୍ତି କିନ୍ତୁ ଭଗବାନଙ୍କର ପ୍ରଭୁ ଏ ସୃଷ୍ଟିକୁ ରଖିବା ପାଇଁ କିଛି ଲୋକଙ୍କୁ କର୍ମରେ ଆସକ୍ତି ଦେଇଛନ୍ତି ତାଙ୍କୁ କ'ଣ କହିବ ତାଙ୍କ କର୍ମରେ ଆସକ୍ତି ଥିଲା ଆମକୁ ସହର ଭଲ ଲାଗିବନି ଆମେ ଚଳିପାରିବାନି ଏଇଠି ଯାହା ହେଲେ ଫଟିକି ଚଳିବା ତାଙ୍କୁ ଭଗବାନ ଏମିତି ତାଙ୍କୁ ଆସକ୍ତି ବାନ୍ଧି ଦେଇଛନ୍ତି ତାଙ୍କ ଜମ୍ବାଡ଼ିକି ଦେଖିବେ ନା ନ ଦେଖିଲେ ଚାଷଟା ବନ୍ଦ ହେଇଯିବ ନା ମରିଯିବ ମଣିଷ ଗୁଡା ସମସ୍ତେ ଯେତେ ଲୋକ ସେଠିକି ଯାଆନ୍ତୁ କିନ୍ତୁ ଚାଷ ଚାଲିଛି କି ନାହିଁ କିଛି ଲୋକଙ୍କୁ ଭଗବାନ ରଖିବେ ଏମିତି ତେଣୁ ଯୋଉ କର୍ମର ଆସକ୍ତିଟାକୁ ଅଜ୍ଞ ବ୍ୟକ୍ତିମାନେ ଯେମିତି କର୍ମର ଆସକ୍ତି ଆଉ କର୍ମର ଆସକ୍ତି ଖାଲି ନା ଫଳ ପାଇବା ପାଇଁ ଓଡ଼ିଆରେ ଗୋଟେ ସେ କୁହାଯାଏ ସେ ଜିଲ୍ଲା ଆଡ଼େ ତାଙ୍କ ବାଲେଶ୍ୱର ଜିଲ୍ଲା ଲୋକମାନେ କୁହନ୍ତି ଚାଷୀ ହେଉଛି ବେହିଆ ଓଡ଼ିଆ ଗୋଟେ ଶବ୍ଦ ନାହିଁ ବେହିଆ ବେହିଆ ମାନେ କ'ଣ ମାନେ ବାରମ୍ବାର ଫେଲ୍ ହଉଥିବ ପୁଣି ସେ କାମଟାକୁ କରୁଥିବ ଚାଷୀ ହେଉଛି ସେଇଆ ଏଥର ବୁଡ଼ି ଯାଇଛି ହଁ ବୁଡ଼ିଯିବ ଏଥର ଡବଲ ଧାନ ହେଇଯିବନି ଭଲ ହେଇଯିବ ଆଉ କୁହନ୍ତି ଯିଏ ବେହା ହେଇପାରିବ ସେ ଚାଷ କାମ କରିପାରିବ ମାନେ କ'ଣ ତୁମେ ସବୁବେଳେ ଆଶାଟା ରଖିଥିବ ହଁ ଧାନ ନ ମୁଗଟା ପକେଇବି ଆଉ ମାନେ ନିଚର ମାନେ ଖରାପ ଧାରଣାରେ କୁହାଯାଉନି ତାଙ୍କର ସବୁ ଗୋଟେ ଆଶାଟା ରହେ ସେଥିପାଇଁ ସେମାନେ କର୍ମ କରୁଛନ୍ତି ନହେଲେ ତ ଖାଇବା ମୂଳ ଦେଲେ ଭଗବାନ ତାଙ୍କୁ ସେଇ ଗୁଣଟା ତିଆରି କରିଛନ୍ତି ପନିପରିବା କିଛି ଲୋକ ଖାଲି ପନିପରିବା ଚାଷ କରନ୍ତି ତାଙ୍କୁ ଭଲ ଲାଗେ ସେଇଟା ଏ ସୃଷ୍ଟିରେ ଭଗବାନ କେତେ ମେକାନିକାଲି ଚଳେଇଛନ୍ତି ଆଶ୍ଚର୍ଯ୍ୟ ଲାଗେ କେଉଁ ଲୋକ କେମିତି କାମ କରୁଛନ୍ତି ବୋଲି ସୃଷ୍ଟି ପ୍ରଭୁ ଚଳେଇଛନ୍ତି ଏ ଆଳୁ ପନିପରିବା ଚାଷ ଯିଏ କରୁଛି କେତେ ଯୋଉଟା ଆପଣ ଯାଇଥିଲେ ମୁଁ ଦେଖୁଥିଲେ ଏବେ କେଉଁଠି ଗୋଟେ ଓଡ଼ିଶା ଭିତରେ ନା କେଉଁଠି ଯାଇଥିଲି ଦେଖୁଥିଲେ ସେ କେତେ କଷ୍ଟ କରୁଛନ୍ତି ସେ ଯୋଉ ପନିପରିବା ବିଦେଶ ନା କେଉଁଠି ଦେଖୁଥିଲେ ଏବେ ମାଟି ଗୁଡାକ ସବୁ କୋଡ଼ିକି ଯୋଉ ହିଡ଼ାଟାକୁ ଯଦି ପନିପରିବା କରୁଛନ୍ତି ହଁ ସେ ତ ସେଇ ବାଲି ଦେଖୁଥିଲି ସେଇଠି ଆଉ ସେଇ ବାଲିରେ ଆଉ ସେ କେରି ଭିତରକୁ ଯାଇଥିଲି ସେ ସମସ୍ତେ ମୁଁ ପଚାରୁଥିଲି ସେ ବ୍ରୋକଲି କରୁଛନ୍ତି ସବୁ ତିଆରି କରୁଛନ୍ତି ମୁଁ କେମିତି କ'ଣ ଚାଷ କରୁଛନ୍ତି ଦେଖିବା କେତେ ଖଟୁଛନ୍ତି ସେ ପଚାରେ ଜମି ତୁମର ନା ହଁ ଜମି ନା କ'ଣ କରୁଛ ଏମିତି ପନିପରିବା ସବୁ ତାଙ୍କ ସବୁ ପଲିଥିନ୍ ବାନ୍ଧିକି ସବୁ ପନିପରିବା ଚାଷ କରୁଛନ୍ତି ତାଙ୍କ ସ୍ୱାମୀ ସ୍ତ୍ରୀ ସକାଳ ଆସୁଛନ୍ତି ସନ୍ଧ୍ୟା ବନ୍ଧ ସେଠି କ'ଣ ଗଣ୍ଡେ ଖାଇଦେଉଛନ୍ତି ସେଠି ରହୁଛନ୍ତି ତାଙ୍କୁ ସେ କର୍ମର ଆସକ୍ତିଟା ଅଛି ବୋଲି ତ ଲୋକ ପ୍ରଭୁ ମାନେ ସେଠୁ କିଛି ଭେଜିଟେବୁଲ ଆସୁଛି ନା ସବୁ ସହର ଗୁଡ଼ାକ ସେୟା ଯେତେ ଟାଉନ୍ ସେଠି କିଛି ହଉନି ଏ ମଣିଷ ପାଗଳା ହେଇକି ବର୍ତ୍ତମାନ କ'ଣ ଗୋଟେ ପ୍ଲାଷ୍ଟିକ୍ରେ ଲଗେଇଲାଣି ଗଛ ସେଠି ଆମ୍ବ ଗଛ ଭେଣ୍ଡି ଗଛ ଦୁଇଟା ତୁଳି ଆଣିବ ଆମର ହେଇଗଲା କେଉଁ ସେଥିରେ ଜଳୁଛୁ ଆରେ ସେ ପ୍ରଭୁ କର୍ମର ଆସକ୍ତି ଦେଇକି ଯିବ ଗୁଡ଼ାକୁ ଏ ସଂସାର ଚଳଉଛନ୍ତି। ଆଉ ସେଥିପାଇଁ ସହର ସଭ୍ୟତାଟାକୁ ଶୀଘ୍ର ହିଁ ନଷ୍ଟ କରିବ ଭଗବାନ, କାହିଁକି ନା ପ୍ରକୃତିଟା ନଷ୍ଟ ହେଇଯିବ। ସେ ମୁଁ ସେ ବାଲିରେ ଆସିଲା ବେଳକୁ ସେ ଏୟାରପୋର୍ଟରେ ଡିଲେ ହେଇଯାଇଛି ଫ୍ଲାଇଟ୍ଟା, ମୁଁ ସେଠି ବସିଥିଲି, ବସିଲା ପରେ ମୁଁ ବସି ସବୁବେଳେ ଦେଖେ କେଉଁଠି କ'ଣ ଲେଖା ହେଇଛି, କେଉଁଠି କ'ଣ କରିଛି, ତାଙ୍କର ସବୁ ତାଙ୍କ ଭାଷାରେ ଲେଖା ହେଇକି ତାଙ୍କୁ ଇଂଲିଶ ଟ୍ରାନ୍ସଲେଟ୍ ହେଇଛି। ମୋତେ ଏତେ ବଢ଼ିଆ ଲାଗିଲା ଆସିଲା ବେଳେ, ମୁଁ ଠିଆ ହେଇକି ଦେଖିଲି ଏଇ ପଢ଼ିଲି ଭଲ ଲାଗେ କ'ଣ ଲେଖା ହେଇ ତାଙ୍କ ଭାଷାରେ ଲେଖା ହେଇଛି ଇଂଲିଶରେ, ପୁଣି ତା ତଳେ ଲେଖା ହେଇ ତାର ଟ୍ରାନ୍ସଲେସନ୍ ଯେ ଆମେ ବାଲି ଲୋକ, ମୁଁ ତାଙ୍କ ତାଙ୍କ କଥା ତ ଶୁଣିନି, ତାଙ୍କ ଏୟାରପୋର୍ଟରେ ଲେଖା ହେଇଛି ଆମ ବାଲି ଲୋକ ଆମେ ତିନିଟା ସମ୍ବନ୍ଧରେ ବଞ୍ଚୁଛୁ, ସେ ଲେଖୁଛନ୍ତି। ମୋତେ ଭଲ ଲାଗିଲା ଏତେ ସୁନ୍ଦର, ଆରେ ଦେଖ ସେମାନେ କୋଉ ଟ୍ରାଇବାଲ ଭଳିଆ ଅଞ୍ଚଳ ରହିଛନ୍ତି, ସେ ଲୋକମାନେ କେତେ ଆମ ଭାରତରେ ଏଇଟା ଗୋଟେ ଲେଖାହେଇନି, ଆମେ ତିନିଟା ସମ୍ବନ୍ଧରେ ବଞ୍ଚୁଛୁ, ପ୍ରକୃତି ମଣିଷ, ମଣିଷ ମଣିଷ, ଆଉ ଭଗବାନ ମଣିଷ। ମୋତେ ଏତେ ଭଲ ଲାଗିଲା, ମାନେ ଦେଖ ଏମାନେ କେଉଁଠି ଦ୍ୱୀପରେ ଯାଇ ରହିଛନ୍ତି, ଏମାନେ ପ୍ରକୃତିକୁ ମାନୁଛନ୍ତି, ଭଗବାନଙ୍କୁ ମାନୁଛନ୍ତି, ମଣିଷ, ଆମେ ତିନିଟା ସମ୍ବନ୍ଧରେ ବଞ୍ଚିବୁ, ମଣିଷ ସହିତ ଭଲ ସମ୍ପର୍କ ରଖିବୁ, ପ୍ରକୃତି ସହିତ ଭଲ ସମ୍ବନ୍ଧ ରଖିବୁ, ଭଗବାନ ସହିତ ଭଲ ସମ୍ବନ୍ଧ। ମାନେ ତାଙ୍କ ଭାଷାରେ ତାଙ୍କର ଯୋଉ ପୁରାଣ ଗୁଡ଼ାକ ରହିଛି ତାଙ୍କର ବାଲି ଲୋକମାନଙ୍କର, ସେଥିପାଇଁ ସେମାନେ ସବୁଦିନ ଯେତେ ସେ ଆମିଷ ଖାଉଛନ୍ତି, ସେ ମାଂସ ଖାଉଛନ୍ତି, ମାଛ ଖାଉଛନ୍ତି, ଯାହା ରୋଷେଇ ଭୋଗ ଲାଗିବ ବାହାରେ ତାଙ୍କର ଯୋଉ ମନ୍ଦିର ରଖିଥିବେ ତାହେଲେ ନେବେ, ଏଠି ଗୋଟେ ଅର୍ଣ୍ଣ ଟିକେ ସବ୍ଜି ଟିକେ ନେଇ ବାହାରେ ଥୋଇବେ, ସବୁଦିନ ଆମିଷ ଖାଆନ୍ତୁ ଯାହା ଖାଆନ୍ତୁ ଭୋଗ ଲାଗିବ, ଖାଲି ଖାଇବେ ନାହିଁ, ସେନେ ବାହାରେ ଦେବେ, ଝିଅମାନେ ବୋହୂମାନେ ସବୁବେଳେ ରୋଷେଇ ହବ ମାନେ ବାହାରେ ଦିଆ ହବ। ସିଏ ଏବେ ଆମିଷ ଖାଉଛନ୍ତି କିନ୍ତୁ ଯାହା ସେ ଦଉଛନ୍ତି ନା, ତେଣୁ ଗୋଟେ ମାନେ ପାଶ୍ଚାତ୍ୟ ଦେଶରେ ଲୋକମାନେ ତାଙ୍କ ଶିକ୍ଷା ସଭ୍ୟତା କେମିତିକା, ସେଥିପାଇଁ ତାଙ୍କ ଗୋଟେ ଗଛ କାଟିପାରିବେନି, ରାସ୍ତା କଟରେ କୌଣସି ଗଛ କଟା ହେଇପାରିବେନି, କୌଣସି ଜିନିଷ ଗଛକୁ ପୂଜା କରିବେ, ପ୍ରକୃତି ତାଙ୍କର ବହୁତ ଷ୍ଟ୍ରିକ୍ଟ, ବର୍ତ୍ତମାନ ସବୁ ପୋଷିଲେଣି ଟୁରିଷ୍ଟ ସବୁ କ'ଣ ଖାଇଦେବେ ଖାଇଦେବେ, ସୁନ୍ଦର ତାଙ୍କର ଦେଖିଲା ଶିକ୍ଷା ଗୁଡ଼ା ଭଲ ଭଲ ଏବେ ସବୁ ଚେଞ୍ଜ ହେଇଯାଇଛି। ଆମରି ଭାରତ ଲୋକ ସେଠି ବସିଥିଲେ ନା, କିଏ 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 ସବୁ ଏ ଓଡ଼ିଆ ଲୋକ ବି ଯାଉଥିଲେ ନା, କଳିଙ୍ଗ ଜାଭା ସୁମାତ୍ରା ଆମର ସବୁ ଯାଉଥିଲେ ନା, ଆଉ କ'ଣ ପ୍ରକୃତି ସହିତ ମଣିଷର ସମ୍ପର୍କ ସେ ଏୟାରପୋର୍ଟରେ ଲେଖା ହେଇଛି, ଦେଖି ମୋତେ ତ ଖୁସି ଲାଗିଲା, ଆମେ ପ୍ରକୃତି ଭଲ ପାଉ, ମଣିଷ ଆଉ ପ୍ରକୃତି, ଆଉ ପ୍ରକୃତି ନହେଲେ ମୁଁ ଚେଞ୍ଜ ଭଲ ଫଳ ପ୍ରକୃତିର ପାଣି ଝରଣା ପାହାଡ଼ ଏସବୁ ପ୍ରକୃତି ଭଗବାନ ତିଆରି କରିଛନ୍ତି, ପ୍ରକୃତି ସହିତ ଭଲ ସମ୍ପର୍କ ରଖ, ଆଉ ଦ୍ୱିତୀୟ ମଣିଷ ସହିତ, ମଣିଷ ସମ୍ପର୍କ ରହିଲେ ହଣାଗଡ଼ ଲାଗି ମରିବ ଯେ, ମଣିଷ ସହିତ ଭଲ ସମ୍ପର୍କ ଆଉ ଭଗବାନ ସହିତ ଭଲ ସମ୍ପର୍କ। ଗୋଟେ କର୍ମୀ ଲୋକଟା ତାଙ୍କୁ ଲେଖିଛନ୍ତି, ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି, ଆମର ବାଲିର ଲାଇଫ ଷ୍ଟାଇଲ ହେଉଛି ଆମେ ଏତିକି ପ୍ରିନ୍ସିପଲ ବଞ୍ଚିବୁ, ସେ ମାନନ୍ତୁ ନ ମାନନ୍ତୁ ଆମକୁ ଶିଖିବା ସେ, ତେଣୁ ବିଦ୍ୱାନ ବ୍ୟକ୍ତିମାନେ ବି କର୍ମ ତାଙ୍କୁ ଜଣାପଡ଼େ ମାନେ ବହୁତ କର୍ମରେ ଆସକ୍ତି ଅଛନ୍ତି, ଅବିଦ୍ୱାନ ବ୍ୟକ୍ତିମାନେ ଯେମିତି ଭଗବାନଙ୍କ ଦ୍ୱାରା ପ୍ରେରିତ ହେଇକି ସବୁ କର୍ମ କରୁଛନ୍ତି ନା, ଆଉ ଡାଲି ଚାଉଳ ଏତେ ଯୋଉ ଖାଉଛନ୍ତି ମଣିଷମାନେ, ମଣିଷ ଖାଇଲା ପରେ ଚିନ୍ତା କରୁଛି ସେ ପଇସା ଦେଇକି କିଣିବାକୁ ହେଉଛି, ଶହେ ଟଙ୍କା ଦେଇଦେଉଛି, ଯୋଉ 1000 ଟଙ୍କା ପେପର ଆମର 2000 ଟଙ୍କିଆ 500 ଟଙ୍କିଆ ବାହାରେ ସେଇଟା ମେସନ୍ ବାହାରିଛି, 100 ଗ୍ରାମ ଚାଉଳ ମେସନ୍ ବାହାରି ପାରିବନି, ସେ ଚାଉଳ କିଣିଲା ମାନେ ଚିନ୍ତା କରିବା ଦରକାର ଏଇଟା କିଏ କରିଛି କିଏ। ସେ ଆମର ଗୋଟେ ଗୁରୁ ଭାଇ ଅଛି, ସେ ସେଇଠି ଆମର ଗୁରୁଦେବ ଦୀକ୍ଷା ନେଇଛି, ସେ ଚାଷବାସ ଟିକେ କରେ, ତାର ଫ୍ୟାକ୍ଟ୍ରି ଅଛି, ଭଲ ଧନୀ ଲୋକ, ସେ ଗୋଟେ ପିଲାଟେ ମୋ ସାଙ୍ଗରେ ଯାଇଛି, ଆମେ ଯାଇଥିଲୁ ସେ କ'ଣ ଫଳ କିଣା ନେଇକି, ସେ ପାଟରେ ଗାଡ଼ି ଗୋଟେ ଗଲା, ଗୋଟେ ଫଳ କିଣିଲା, ସେ ଆସି ମୋତେ କହିଲା, କହିଲେ ସେ ମନା କରିବେ, କହିବେ ଚାଷୀଙ୍କ କତିରୁ କେହି ବାର୍ଗେନିଂ କରିବେ, ତାଙ୍କ ଟିଚିଂ ହେଲା ଚାଷୀ କଥା, ଚାଷୀ ଯେତିକି ସେତିକି ଦେଇଦିଅ, ହଁ ଆମ କତିରୁ କିଏ ଲୋକ କେତେ ଠକିକି ନେଉଛନ୍ତି, ସେ ଖଟୁଛି ନା, ସେ 50 ଟଙ୍କା କହୁଛି ପରିବା ଦେଇଦିଅ ତ 50 ଟଙ୍କା, ମାନେ ଏବେ ବି ମଣିଷ ଏମିତି ଅଛନ୍ତି, ତା ପ୍ରିନ୍ସିପାଲ ହେଲା ଏୟା, ଏହା ସେ କହିଲା ମୁଁ ଚାଷ କରୁଛି, ମୁଁ ଜାଣିଛି ଚାଷ କରିବା କେତେ କଷ୍ଟ, ଚାଷୀ ଯେତିକି କହିବ ଚାଷୀ କେବେ ଗୋଟେ ଅଭିବେକରେ କହିବନି, 10 ଟଙ୍କା 5 ଟଙ୍କା ଅଧିକା କହିବ ତାକୁ ଦେଇଦିଅ, ସେତିକି ଚାଷ କେହି କରୁନାହାନ୍ତି, ଆମେ ସେତିକି ଦେଲେ ସେ ଲୋକଟା ଟିକେ ଭଲରେ ରହିବ, ଆମ ସଭ୍ୟତାରେ ସେ ହେଲା ନା, ବ୍ରାହ୍ମଣକୁ ଆମେ ଭଲ ଭାବେ ଦେଲେନି ବୋଲି ବ୍ରାହ୍ମଣମାନେ ବ୍ରାହ୍ମଣ ବୃତ୍ତି ଛାଡ଼ିଲେ, ଆଉ ତପ କଲେନି, ଜ୍ଞାନ ଅର୍ଜନ କଲେନି, ସାଧୁମାନଙ୍କୁ ଧନ ସାଧୁମାନଙ୍କର ଆବଶ୍ୟକତା ଦେଲେନି ବୋଲି ସାଧୁମାନେ କ'ଣ କଲେ, ଶିଖିଲେ ବିଜନେସ୍ ବଞ୍ଚିବ କି ସାଧୁ, ସମାଜରେ ଏଇଟା କ୍ଷତି ହେଉଛି, ତୁମେ ଯେଉଁ ଯେଉଁ ଯାହାକୁ ଯେଉଁ ସ୍ଥିତିରେ ରଖିବା ତୁମେ ସେଇ ସ୍ଥିତିରେ ନ ରଖିବ, ସେ ବାଧ୍ୟ ଗୋଟେ ଆର୍ଟିଫିସିଆଲ ଲାଇଫ ମେଣ୍ଟେନ୍ କରିବ, କାରଣ ସାଧୁ ଜଗତରେ ବଞ୍ଚିବେ, କେତେ ଲୋକ ଇଚ୍ଛା କରିବେନି ବାହା ହବୁନୁ, ତାଙ୍କୁ ବଞ୍ଚିବା ପାଇଁ ତୁମର ଗୃହସ୍ତର କାର୍ଯ୍ୟ, ଚାଷୀକି ଲୋକମାନେ ସପୋର୍ଟ ଚାଷୀକି ସବୁ ଦିଆଯାଏ ନା, ଆଉ ଆଉ ଇଏ କ'ଣ ଏସବୁ ଠକାମି କାମ ଚାଷୀକି ଯେଉଁ କ'ଣ ଟଙ୍କାକିଆ ଚାଉଳ ଆଣିଦେଇଥିବ, ଗ୍ୟାସ ଗ୍ୟାସ ରେଟ୍ କେତେ, ଟଙ୍କାକିଆ ଚାଉଳ ଦେବେ, ତେଲ ଗଲାବେଳକୁ ତେଲ ହେଲାଣି 150 ଟଙ୍କା, ଟଙ୍କାକିଆ ଚାଉଳ ନେଇଯାଅ ସେଣେ ତାଙ୍କର ନେଇଗଲେ, ସେମିତି ପନିପରିବା ରେଟ୍ ନେଇଚାଲିବା ନାହିଁ। ଜଣେ କର୍ମ ଆସକ୍ତି ତାର ଅଛି ବୋଲି ହିଁ ଆଜି ଆଜି କିଛି ପ୍ରଡକ୍ସନ ଚାଲିଛି, ତାଙ୍କୁ ସେଇଟା ଭଲ ଲାଗୁଛି। ତେଣୁ ଏଇ ସୃଷ୍ଟିର ଯେଉଁ ଅଂଶଟା ଯେଉଁ ରହିଛି ସେଇଟା କର୍ମ ଉପରେ ପର୍ଯ୍ୟ ବେଶିତ, କାରଣ କର୍ମଟା ନ କଲେ ଦେବତାମାନେ ତ ଉପାସ ରହିବେ ଆଉ, ଦେବତାମାନେ କ'ଣ ଖାଇବେ, ଦେବତାମାନେ ତ ଘୃତ ଖାଇବେ ନା, ଆମେ ଗାଈ ରଖିବାନି, ତୋତେ କେହି ଗାଈ ରଖିବନି, ଦେବତାମାନେ କ'ଣ କରିବେ, ଉପାସ ରହିବେ ଆଉ, ଘୃତ ନହେଲେ ସେମାନେ କିଛି ଖାଇବେନି, କ୍ଷୀର ନହେଲେ କିଛି ସେମାନେ ଖାଇବେନି, କର୍ମ ନହେଲେ ସମସ୍ତେ ଉପାସ ରହିବେ। ତାର ପ୍ରଭୁଙ୍କର ଭଗବାନ କୃଷ୍ଣଙ୍କର କହିବା କଥା, ସକ୍ତା କର୍ମଣି ସକ୍ତାହ କର୍ମଣି ଅବିଦ୍ୱାଂସ ଯଥା କରୁଛନ୍ତି ଭାରତ କୁରିଆତ ବିଦ୍ୱାଂସ ତଥା ସକ୍ତମ ଚିକିତ୍ସା ଲୋକ ସଂଗ୍ରହ ତଥା, ସେଥିପାଇଁ ସେ ଏଇଠି ଲେଖିଲେ ବଳଦେବୀ ଦେବେଶ୍ୱର, ଅଜ୍ଞା ଯଥା କର୍ମାଣି ସକ୍ତାହ, ଅଜ୍ଞ ଯେଭଳି କର୍ମରେ ଆସକ୍ତ, ଫଳ ଲିପ୍ସୁ ୟା ଭି ଅଭିନିବିଷ୍ଟ, ଫଳରେ ଅଭିନିବିଷ୍ଟ ତତ୍ କୁର୍ବନ୍ତି ଏବ, ଫଳରେ ଅଭିନିବିଷ୍ଟ ହେଇକି ସେ କର୍ମରେ ଯେଭଳି ଆସକ୍ତି ହୁଏ, କାରଣ କର୍ମ ଯିଏ କରୁଛି ଆଗେ ତାର ଫଳ, ଧାନଟା ଲଗେଇଦେବି ଏତେ ଏତେ ଧାନ ହବ, ମାଣ୍ଡି ଲଗେଇଦେବି ଏତିକି ହବ, ଆଗେ ଫଳରେ ଅଭିନିବିଷ୍ଟ ହେଇକି ସେ କର୍ମରେ ଆସକ୍ତିଟା ହଉଛି। କର୍ମରେ ଯଦି ଅଭିନିବେଶ, ଫଳରେ ଯଦି ଅଭିନିବେଶ ନ ଆସିବ କର୍ମ, ଯେମିତି ଯାହାର ଭକ୍ତି ପାଇବାର ଇଚ୍ଛା ନାହିଁ ସେ ଭକ୍ତିଟା ସାଧନଟା କରିବ କେମିତି, ଆମେ ଖାଲି କହିବୁ କର୍ମ ଜଜପଟା କର ଭୋଜନଟା କର, ତାର ଫଳ ଲିପ୍ସଟା ନାହିଁ, ମୋତେ ଭଗବାନ ପାଖକୁ ଯିବାକୁ ପଡ଼ିବ, ମୋତେ ଭକ୍ତି ମୋ ଜୀବନର ଲକ୍ଷ୍ୟ, ତାର ଯେତେ କରିବାର ନାହିଁ ତୁମେ ଯେତେ ଠେଲିଲେ ତାକୁ କ'ଣ ହବ। ଯାହାର ଫଳ ବି ଫଳ ଅଭିଲିପ୍ସୁ ବା ଫଳ ପ୍ରାପ୍ତିର ପ୍ରତି ତାର ଆସକ୍ତି ନାହିଁ, କର୍ମ କରିବା ପାଇଁ କେବେ ଚାହିଁବ, ଭକ୍ତିଟା ସେ ଭକ୍ତିର ସେଇଟା ଲଗାଅ। ଯାହାର ଭଗବାନଙ୍କୁ ପାଇବାର ନାହିଁ, ଯାହାର ଭକ୍ତି କୃଷ୍ଣଙ୍କୁ ପାଇବାର ନାହିଁ, ଯାହାର ଭକ୍ତି ପାଇବାର ନାହିଁ, ତାକୁ ଯେତେ ତୁମେ ଠେଲିଲେ କ'ଣ ହବ, ସେ ଭକ୍ତି କରିବେ, ସେ କରିବେନି, କାରଣ ଆସକ୍ତି ଫଳର ଆସକ୍ତି ରଖିଲେ ଜଣେ କର୍ମ କରେ। ତେଣୁ ଅବିଦ୍ୱାନ ବ୍ୟକ୍ତିମାନେ ଫଳର ଆସକ୍ତି ରଖି ଯେଭଳି କର୍ମ କରନ୍ତି ସେ କଥା ସେ କହୁଛନ୍ତି, ବିଦ୍ୱାନ ଅପି କୁର୍ବନ୍ତି ଏବ ବିଦ୍ୱାନ ଅପି କୁରିଆତ୍, କିନ୍ତୁ ଅସକ୍ତ ଫଲ ଲିପ୍ସ ଶୂନ୍ୟାସ, କିନ୍ତୁ ଆସକ୍ତି ଶୂନ୍ୟ ହେଇକି କର୍ମ କରିବେ, କେବଳ ଆସକ୍ତି ରହିବ କ'ଣ, ଭଗବାନଙ୍କର ପ୍ରତିବିଧାନ, ଆସକ୍ତି ଶୂନ୍ୟ କେବେ ହେଇପାରିବନି ଭଗବାନ ପାଇଁ ଯିଏ କର୍ମ କରିବ, କେବଳ ମହାଜନ ମାନେ ଲୋକ ଶିକ୍ଷା ପାଇଁ କରିବେ, ସାଧାରଣ ସାଧକମାନେ ଭଗବାନଙ୍କର ପ୍ରତିବିଧାନ ପାଇଁ କରିବେ, କିନ୍ତୁ କର୍ମ କରିବା ପାଇଁ ଭଗବତ କର୍ମ କରିବା ପାଇଁ ଆସକ୍ତି ରହିବା ଦରକାର। ସେଥିପାଇଁ ବହୁତ ଚାକିରି ବାକିରି ଛାଡ଼ି ବହୁତ ଲୋକ ବହୁତ କିଛି ଛାଡ଼ିକି ପଳେଇ ଆସନ୍ତି, କିନ୍ତୁ ଭକ୍ତିରେ ରହିପାରନ୍ତିନି, ତାର କାରଣ ହେଉଛି ଏଇ ଗୋଟିଏ ଶ୍ଳୋକ। ସେ କର୍ମ କରୁଥିଲା ବେଳେ, ଅଫିସରେ ଥିଲା ବେଳେ ତାର ଅଫିସରେ କର୍ମ କରିବା ପ୍ରତି ଯେତିକି ଆସକ୍ତି ଥିଲା, ଭଗବାନଙ୍କର କର୍ମ କରିବା ପାଇଁ ସେତିକି ଆସକ୍ତି ନାହିଁ, ସେଥିପାଇଁ ସେ ଭାବନ୍ତି ଗୋଟେ ଇଜି ଲାଇଫ, ମୁଁ ଏଇଟା ଏତେ ଖଟୁଥିଲି ଏଠି କ'ଣ ଏତେ କରିବି, କିନ୍ତୁ ଏଇଟା ହେଉଛି କାହା ପାଇଁ, ଭଗବାନ ମୋର ଭକ୍ତି ଦରକାର, ମୋର ଫଳ କୃଷ୍ଣଙ୍କର ଭକ୍ତି ମୋର ଦରକାର। କର୍ମରେ ଆସକ୍ତି ଅନାସକ୍ତି ଓ ଭଗବତ ଆସକ୍ତି ଭକ୍ତି ବ୍ୟତିରେକ କେବେ ହେଇପାରେ ନା, ଦୁଇଟା ଜିନିଷ କେବେ ଭକ୍ତି ବ୍ୟତିରେ ହବନି, କ'ଣ ହବନି, କର୍ମରେ ଅନାସକ୍ତି ଆଉ ଭଗବାନ ପ୍ରତି ଆସକ୍ତି, ଏ ଦୁଇଟା ପାଇଁ କ'ଣ ଦରକାର, ଭକ୍ତି ଦରକାର, ଭକ୍ତି ହେଲେ ତ ଭଗବାନ ପ୍ରତି ଆସକ୍ତି ହବ ନା, ଆଉ କର୍ମରେ ଅନାସକ୍ତି, ଯେଉଁ କର୍ମ ଆମେ କରିବା ପ୍ରଭୁଙ୍କ ପାଇଁ ସେଥିରେ ଆଉ ଆସକ୍ତି ଭାବ ରହିବ ନାହିଁ, ୟାର କାରଣଟା ହେଉଛି ଭକ୍ତି। ତେଣୁ ଯଦି ଅର୍ଜୁନ ପ୍ରଶ୍ନ କରିବେ, ଯଦି ଅର୍ଜୁନଙ୍କୁ ପ୍ରଶ୍ନ କରାଯାଏ, ଅର୍ଜୁନ ପ୍ରଶ୍ନ କରିବେ ଭଗବାନଙ୍କୁ, ଭଗବାନ ଯଦି କର୍ମ କଲେ ଲୋକମାନଙ୍କର କେତେ କ୍ଷତି ହୁଏ ନା, କିନ୍ତୁ ବଦ୍ଧଜୀବ ଯଦି କର୍ମ କରିବେ ସେ ତ କ୍ଷତିରେ ପଡ଼ିବ, ଭଗବାନ ସିନା ଲୋକ ସଂଗ୍ରହ ପାଇଁ କର୍ମଟା କରିଦେବେ ଲୋକଙ୍କୁ ଶିକ୍ଷା ଦେବା ପାଇଁ, ସେ କର୍ମ ବନ୍ଧନରେ ପଡ଼ିବନି, କିନ୍ତୁ ଲୋକଟା ଗୋଟେ କର୍ମ କଲେ ସେ କ'ଣ ପଡ଼ିବ, କର୍ମାସକ୍ତିରେ ପଡ଼ିବ। ଅର୍ଜୁନ ପଚାରୁଛନ୍ତି, ଆପଣ କର୍ମ କରୁଛନ୍ତି ଲୋକ ସଂଗ୍ରହ ପାଇଁ, ଆପଣ କିଛି ଅସୁବିଧା, କିନ୍ତୁ ମୁଁ କଲେ ମାନେ ମୁଁ ଯଦି ପଡ଼ିଗଲି, ଭଗବାନ କହୁଛନ୍ତି ନା, ବଦ୍ଧଜୀବର ପକ୍ଷେ ବଦ୍ଧଜୀବ ପକ୍ଷରେ ଲୋକହିତର ନିମିତ୍ତ କର୍ମ କଲେ ମଧ୍ୟ କର୍ତ୍ତୃତ୍ୱ ଅଭିମାନ ବଶତଃ ବନ୍ଧନ ଅବଶ୍ୟ ହେବ। ବୋଧଜୀବଟା ନା ସେ ଲୋକହିତ ପାଇଁ କର୍ମ କଲେ ମଧ୍ୟ ତାର ଗୋଟେ କର୍ତ୍ତୃତ୍ୱ ଅଭିମାନ ରହିବ। ସେଥିପାଇଁ ଯେ ଦେଖୁନାହାନ୍ତି ବଡ଼ ବଡ଼ ନେତାମାନେ ସମାଜ କାମ କରନ୍ତି, ସେ କ'ଣ ଆମେ କ'ଣ ଭାବୁଛେ ବହୁତ ବଡ଼ କାମ ଲୋକମାନଙ୍କୁ ବହୁତ, କିନ୍ତୁ କର୍ତ୍ତୃତ୍ୱ ଅଭିମାନ ରହିବ, ମୁଁ କରୁଛି ଏତେ ଲୋକ ପାଇଁ ଆଉ, ସେଟା ତାଙ୍କ ବନ୍ଧନ, ସେଟା ବନ୍ଧନ। ଆମେ କେବେ ଭାବିବା ଖରାପ କାମ ନୁହେଁ, ଭଲ କାମ କରୁଛନ୍ତି, ଲୋକହିତକର କାମ କରୁଛନ୍ତି, କିନ୍ତୁ କର୍ମର ବନ୍ଧନ ରହିବ। କାହିଁକି କର୍ତ୍ତୃତ୍ୱ ଅଭିମାନ ଛାଡ଼ି ପାରିବେ ନାହିଁ, କାହିଁକି ଯେହେତୁ ଭକ୍ତି କରୁନାହାନ୍ତି, ଭକ୍ତି ନ କଲେ ବଦ୍ଧ ଜୀବ କେବେ ଅନାସକ୍ତ ହେଇପାରିବ ନାହିଁ। ସେ କର୍ମ କଲେ କ'ଣ ତାର ସୂକ୍ଷ୍ମ ଭାବରେ ଗୋଟେ ଆସକ୍ତି ରହିଥିବ କହୁଛନ୍ତି। ଭଗବାନ କହୁଛନ୍ତି ଅଜ୍ଞ ବ୍ୟକ୍ତି କର୍ତ୍ତୃତ୍ୱ ଅଭିମାନର ଦ୍ୱାରା ଚାଳିତ ହୋଇ ଫଳ ଅଭିସନ୍ଧ ମୂଳରେ କର୍ମର ଅନୁଷ୍ଠାନ କରେ। କାରଣ ଅଜ୍ଞ ବ୍ୟକ୍ତିର ପ୍ରଥମ ହେଲା ଅଭିମାନ, କର୍ତ୍ତୃତ୍ୱ ଅଭିମାନ, ମୁଁ କରିକି ଦେଖେଇବି, ମୁଁ କରିକି ଫଳଟା ପାଇବି, ତେଣୁ କର୍ମ ବନ୍ଧନ ସେ ପ୍ରାପ୍ତ ହୁଏ। କିନ୍ତୁ ବିଜ୍ଞ ବ୍ୟକ୍ତି ଆତ୍ମଜ୍ଞାନ ସମ୍ପନ୍ନ ବ୍ୟକ୍ତି ସେ କରି ମଧ୍ୟ ତାର ପ୍ରକାରର ଭେଦ ରହିଛି। ବିଜ୍ଞ ବ୍ୟକ୍ତି ସେ କର୍ମଟା କରୁଛନ୍ତି ତାର ଭେଦ ରହିଛି, ଅର୍ଥାତ୍ ଆତ୍ମଜ୍ଞାନହୀନ ବ୍ୟକ୍ତି ଯେଭଳି କର୍ମରେ ଫଳାସକ୍ତ ହୋଇ କର୍ମ କରେ, ବିଜ୍ଞ ବ୍ୟକ୍ତି ଅନାସକ୍ତ ହୋଇ ସେଭଳି କରିଥାଏ, ଭେଦଟା ହେଇଗଲା, ଭେଦ ହେଇଗଲା। କାହିଁକି ସିଏ କ'ଣ ସେ ଆସକ୍ତି ହେଇ କର୍ମଟା କରୁଛି ଫଳର କାମନା ପାଇଁ, ଇଏ କ'ଣ ଇଏ ସେ ଫଳକୁ କାମନା ନ କରିକି ସେଇଭଳି ଆସକ୍ତି ହେଇକି କର୍ମ କରି ଆସକ୍ତି ପରିମାଣଟା କମିବନି, ଆସକ୍ତି ପରିମାଣ କମିଗଲେ ଅସୁବିଧା ହେଇଗଲା, ସେ ଆସକ୍ତିରେ ସମାନ ରହିବ, କିନ୍ତୁ ସେଠି ଫଳ କାମନା ରହୁଥିଲା, ଏଠି ଫଳ କାମନା ଭଗବାନ ଭଗବତ ସନ୍ତୋଷ ବିଧାନ ରହିବ। ଏହି ଆସକ୍ତି ଓ ଅନାସକ୍ତି ରୂପ ମହାନ ଭେଦରେ ଉଭୟ କର୍ମ ମଧ୍ୟ ଉଭୟର କର୍ମ ରହେ। ଅଜ୍ଞର ବିଜ୍ଞ ଭିତରେ କେବଳ ଗୋଟେ ପାର୍ଥକ୍ୟ ରହିଲା, ଗୋଟେ ଆସକ୍ତି ଆଉ ଗୋଟେ ଅନାସକ୍ତି। କର୍ମ ଅବଶ୍ୟ ବେଦୋକ୍ତ ହେବା ଆବଶ୍ୟକ, କାରଣ ବେଦବିହିତ କର୍ମକୁ ହିଁ କର୍ମ କୁହନ୍ତି। ଏଠି ଅଜ୍ଞ ବ୍ୟକ୍ତିମାନେ ସାଧାରଣ ବ୍ୟକ୍ତି କୁହନି, ଯେଉଁ କର୍ମଟା ଯେତେବେଳେ ବେଦରେ ଯାହା କୁହାଯାଏ ସେଟା କର୍ମ। କର୍ମରେ ଏହି ଅନାସକ୍ତି ଓ ଭଗବତ ଆସକ୍ତି ଭକ୍ତି ବ୍ୟତିରିକ ହୋଇପାରେ ନା। ଅତଏବ ଭଗବାନ କହୁଛନ୍ତି ହେ ଅର୍ଜୁନ, ତୁମେ ମୋର ପରିନିଷ୍ଠିତ, ସୁତରାଂ ତୁମର ପକ୍ଷରେ ବେଦବିହିତ ଲୋକ ମଙ୍ଗଳାର୍ଥ କର୍ମ ଲୋକସଂଗ୍ରହ ନିମିତ୍ତ କରିଲେ କୌଣସି କ୍ଷତି ହେବ ନାହିଁ। ଅର୍ଜୁନ ପ୍ରଶ୍ନ କଲେ ନା, ଆପଣ କଲେ ମୋତେ ନିଦ ଲାଗିବ, ଏବେ ସେଠି 11:30 ହେଇଯିବ ନା, ମୋତେ ପୁରା ନିଦ ଲାଗେ ଶୁଆବେଳେ। ଅର୍ଜୁନ ପ୍ରଶ୍ନ କରୁଛନ୍ତି, ଆପଣ ଭଗବାନ ଆପଣ କର୍ମ କଲେ କର୍ମରେ କେବେ ବନ୍ଧନରେ ପଡ଼ିବନି, କିନ୍ତୁ ମୁଁ କର୍ମ କଲେ ତ ବନ୍ଧନରେ ପଡ଼ିବି ନା। ଭଗବାନ ନା, ତୁମେ ବନ୍ଧନରେ ପଡ଼ିବ ନାହିଁ, କାହିଁ ପଡ଼ିବନି ଏଇଠି କହୁଛନ୍ତି, ତୁମେ ସେଇଭଳି ଆସକ୍ତି କର୍ମ କର, କିନ୍ତୁ ମୋ ପ୍ରତିବିଧାନ ପାଇଁ କର, ଲୋକ ସଂଗ୍ରହ ପାଇଁ କର। ଅର୍ଜୁନ ଏ ଶ୍ଲୋକଟି କହୁଛନ୍ତି ପ୍ରଭୁପାଦ ସୁନ୍ଦର ଭାବରେ ବ୍ୟାଖ୍ୟା କରି ବୁଝେଇଲେ, ସନ୍ତୋଷ ବିଧାନ କରିବା ତୃପ୍ତି ବିଧାନ, ଆଉ ଜଣେ ବ୍ୟକ୍ତି ଇନ୍ଦ୍ର ତୃପ୍ତି ବିଧାନ ନିମିତ୍ତ ବ୍ୟସ୍ତ, ଆଉ ଜଣେ କୃଷ୍ଣଙ୍କର ଆନନ୍ଦ ବା ସନ୍ତୋଷ ନିମିତ୍ତ ବ୍ୟସ୍ତ। ତେଣୁ କୃଷ୍ଣ ଚେତନଶୀଳ ବ୍ୟକ୍ତି ଜନସାଧାରଣଙ୍କୁ ଏହି ଶିକ୍ଷା ଦେବା ଉଚିତ ଯେ କିପରି କର୍ମ କରିବାକୁ ହେବ ଏବଂ କୃଷ୍ଣଙ୍କ ନିମିତ୍ତ କର୍ମ କରି କୃଷ୍ଣ ଚେତନ ବୃଦ୍ଧି ଦିଗରେ କର୍ମଫଳକୁ ବିନିଯୋଗ କରିବାକୁ ହେବ। ଯେ ଭଗବାନ ପ୍ରତି ଯେଉଁ ଭକ୍ତିଟା କେମିତି ଆସେ, ଏହିଭଳି ଭଗବତ ସେବାରେ ଆସକ୍ତିଟା ହେଲେ ସେଟା ନିଷ୍କାମ ଭାବରେ ଆମେ କଲା ମାନେ ଭଗବାନ ସେଟାକୁ ଗ୍ରହଣ କରିବେ, କାରଣ ଚିତ୍ତର ଶୁଦ୍ଧି ହବ, ବିମଳ ଭକ୍ତିରେ ଜଣଙ୍କର ଅଧିକାରଟା ଆସିବ। ସଂସାର ଯେମିତି କ'ଣ ଲୋକମାନେ ଆସକ୍ତି ନେଇ କର୍ମ କରିବେ, ତୁମେ ମଠକୁ ବୁଝାଇଲେ କ'ଣ ସେୟା କରିବ, ତୁମେ ଭାବିଲେ ଯେମିତି ସବୁ ଇଟା ମାଟି ସବୁ ସାଇଜ କରିକି ଯେମିତି ତମ ଘର ଦ୍ୱାରା କାମ କରୁଛ, ମଠକୁ ବୁଝିଲେ ସେମିତି କରିବ ନା କ'ଣ, ଦେଖିବା କେଉଁଠୁ କରିବ, ଦେଖିବା ମଠରେ ଖାଲି ଦେଖିବ ଘଣ୍ଟା ବାଜିଲା, କେତେବେଳେ 9 ବାଜିଲା ପ୍ରସାଦ ପକେଇ ଦେବି, କିଏ ବି ଆସୁ ମଠକୁ, ତାର ଯଦି ପ୍ରକୃତ ସ୍ୱୀକୃତି ନଥିବ ଚେତନା ନଥିବ ସେ ସେମିତି କରିପାରିବେ। ସବୁବେଳେ ଆମେ ଦେଖୁଛୁ ଲୋକ ବାହାର କଲାବେଳେ ଗଧ ଭଳିଆ ଖଟିବେ, ଗଧ ଭଳିଆ ଖଟୁଥିବେ, ସେ କିଛି ନାହିଁ, ସେ ପେଟ ଖଣ୍ଡା ପାଇଁ, ସେ ଗୋଟେ ମୁଣ୍ଡ ଗୁଞ୍ଜିବା ପାଇଁ, ସେ ବ୍ୟକ୍ତି ତୁମେ ମଠର ରଖ, କାହିଁ ସେ ତ ବୁଝିନି ନା ଅର୍ଥଟା, ସେଟାରେ ବୁଝିନି କେବେ ଭଗବାନଙ୍କ ପାଇଁ ଆସକ୍ତି ନ ଆସିଲେ କିଏ କେବେ କର୍ମ କରିପାରିବ ନାହିଁ, ଭଗବତ ସେବାଟା ହେଇପାରିବ, ସେଟା ସେବା ଏଇଟା ସେବାଟା ପା କର୍ମ ଲୋକଟା କର୍ମର ଆସକ୍ତି ରଖି କର୍ମ କରୁଛି ନା ଆଉ ତାର ଫଳର ଆସକ୍ତି ରଖିକି ଆଉ ଆମେ କ'ଣ ସେମିତି କରିପାରିବା? ଆମର ଭଗବତ ଆସକ୍ତି ରହିବା କର୍ମ ଭଗବାନଙ୍କ କର୍ମରେ ଆସକ୍ତି ରଖିଲେ ହିଁ ଏଇଟା ଆମର ପ୍ରଭୁଙ୍କର କର୍ମ ଚିତ୍ତଟା ଶୁଦ୍ଧି ହୁଏ ଶୀଘ୍ର। ଏସବୁ ଭକ୍ତିର ସୂକ୍ଷ୍ମ ଭକ୍ତିଟା ଏମିତି ନାହିଁ ମୋର ଗୋଟେ କରିବାର ଅଛି କରିଦେବି, ତୁମର ଆସକ୍ତିଟା ନାହିଁ ତୁମେ ଏଇଟା କ'ଣ ସେବାଟା ନା କ'ଣ ଏଇଟା ଲୋକ ଦେଖାଣ ସେବାଟା ତୁମେ କହିଦେଲେ ଆମେ କ'ଣ ମାନୁ? ସେ ଯଦି 10 ବର୍ଷ କର 50 ବର୍ଷ କର 100 ବର୍ଷ କର ତୁମର ତ ସେ ସେବାଟା ପ୍ରତି ଗୋଟେ ଆସକ୍ତି ନାହିଁ, ଏଇଟା ଭଗବାନଙ୍କର, ସେଇଟା ପ୍ରଭୁ କାହିଁକି ଗ୍ରହଣ କରିବେ? ତ କିଛି ପୁଣ୍ୟ ପାଇବ ସେନେ ଚିତ୍ତ ଶୁଦ୍ଧି ହଉନି, ଗୋଟେ ବିମଳ ଭକ୍ତି ଗୋଟେ ମତି ଗୋଟେ ରହୁନି, ସ୍ଥିର ବୁଦ୍ଧି ଆସୁନି, ଭଗବତ ବିଶ୍ୱାସ ଗୋଟେ ଆସୁନି, ଭରସା ଆସୁନି, ମୋତେ କିଏ ବଞ୍ଚାଇବ? ମୁଁ ବୁଢ଼ା ହେଇଗଲେ କିଏ ମୋତେ ପଚାରିବ? କି ବୁଢ଼ା ହେଇଗଲେ କ'ଣ ଭଗବାନ କୃଷ୍ଣ ନାହାନ୍ତି ନା କ'ଣ? ଟୋକା ବେଳେ ଖାଲି କୃଷ୍ଣ ସାହାଯ୍ୟ କରନ୍ତି, ବୁଢ଼ା ବେଳେ ଆଗକୁ ସାହାଯ୍ୟ କରନ୍ତିନି ନା କ'ଣ? ଏ ବୁଦ୍ଧି କାହିଁ ଲୋକଙ୍କର ଆସୁଛି? ଗୋଟେ ଭକ୍ତର କାହିଁକି ଏତେ ଦିନ ଭୋଜନ କଲା ପରେ ତାର ଗୋଟେ ସେବାର ଆସକ୍ତି ନାହିଁ? ଅବିଦ୍ୱାନ ବ୍ୟକ୍ତି କର୍ମରେ ଯେଭଳି ଆସକ୍ତି ଫଳରେ ଆସକ୍ତି ଯେଭଳି କର୍ମ କରେ, ବିଦ୍ୱାନ ବ୍ୟକ୍ତି ସେଇଭଳି କର୍ମରେ ଆସକ୍ତି ହେଇକି ଭଗବାନଙ୍କ ସନ୍ତୋଷ ଉଦ୍ଧାର ପାଇଁ କରେ। ତେଣୁ ଅର୍ଜୁନ ତୁମର ଲୋକ ସଂଗ୍ରହ ପାଇଁ କର, ମୋ ପାଇଁ ଯୁଦ୍ଧ କର, କିନ୍ତୁ ଆସକ୍ତି ରହିବା ଦରକାର ଯୁଦ୍ଧରେ। ଏମିତି ନା ଯେ ମୁଁ ଯୁଦ୍ଧ କରିବି ଠିକ ଅଛି ଯେମିତି ପରେ ସେମିତି ଗୋଟେ ବାଣ ଲଗେଇଦେବି, ସେମିତି ହେଇଯାଇଥାନ୍ତି ଅର୍ଜୁନ ନିଜେ ମରିଥାନ୍ତେ। ତାକୁ ଆସକ୍ତି ନେଇକି ଯୁଦ୍ଧ କରିବାକୁ ପଡିବ। ତେଣୁ କର୍ମବନ୍ଧନଟା ଏଇଭଳି ତିଆରି ହୁଏ, କର୍ମବନ୍ଧନଟା ଏଇଭଳି ହେଇଯିବ। ଆଉ ଭକ୍ତି ଆମର ଭକ୍ତି ପଥରେ ଆମର ଗୋଟେ ବଡ଼ ବାଧା ହେଇଯିବ, ଯଦି ଭଗବତ ସେବାରେ ଆମର ଗୋଟେ ଆସକ୍ତି ନ ରହିଲା, ଚିତ୍ତଟା ବିଲକୁଲ ନିର୍ମଳ ହବନି, କାରଣ ଭଗବାନ ପାଖରେ ସେବାଟା ପହଞ୍ଚି ପାରିବନି। ଆଉ ଆସକ୍ତି ବିହୀନ ଜିନିଷଟା ବ୍ରହ୍ମପତି ଯିବ କେମିତି ଦେଇପାରିବ? ତେଣୁ ଏଠି ଅର୍ଜୁନଙ୍କୁ ଭଗବାନ କର୍ମରୁ ବିରତ ହେବା ପାଇଁ କହୁଛନ୍ତି, ନାଇଁ ବିରତ ନ ହେବା ପାଇଁ କହୁଛନ୍ତି, ତୁମେ କର କିନ୍ତୁ ଆସକ୍ତି ରଖିକି ଯୁଦ୍ଧ କର, ଲୋକ ସଂଗ୍ରହ ପାଇଁ କର। ହରେ କୃଷ୍ଣ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଗୀତା ଗୌର ନମାନନ୍ଦ।